ଏଥିରେ ମୋ ବିହୁଳ ଚିତ୍ତରେ ବଳରାମ ଗାର୍ଗୀମାନ କରିଛନ୍ତି ସାଧୁ ସାଧୁ ସମ୍ବୋଧନ କରି ଅତ୍ୟନ୍ତ ଉତ୍ଫୁଲ୍ଲିତ ହେଇଛନ୍ତି। ଏହି ସମୟ ଭିତରେ ଦେବତାମାନେ ସୁପୁଷ୍ପ ବର୍ଷଣ କରୁଛନ୍ତି, ଏଭଳି ଭାବରେ ଇଲିଆଟିକୁ ସମାପନ କରିଛନ୍ତି ସୁଖଦେବ ଗୋସ୍ୱାମୀ। ପରବର୍ତ୍ତୀ 19 ଅଧ୍ୟାୟରେ ସେ ସୁଖ ଉଚ କ୍ରୀଡ଼ା ସକୃତେଷୁ ଗୋପେଷୁ ତଦଗାଭୋ ଦୁର୍ଚାରିଣଃ ସ୍ୱେରଂ ଚରନ୍ତ୍ୟବିବସୁ ତୃଣଲୋଭେନ ଗୌହରଂ। ଅନ୍ୟ ଏକ ଲୀଳା, ପୁଣି ବିପଦ ଆସିଛି ବ୍ରଜକୁ, ବିପଦ ଭକ୍ତ ପାଇଁ ବିପଦ ଗୋଟେ ଅଞ୍ଜନ ହୁଏ। ଚକ୍ଷୁରେ କଣ ଲଗାଯାଏ? ଅଞ୍ଜନ ଲଗାଯାଏ। ଅଞ୍ଜନ ଲଗାଇଲେ କଣ ହବ? ଅଞ୍ଜନରେ ଟିକେ ପୀଡ଼ା ହୁଏ। ମା ମାନେ ସବୁ ଆଗରୁ ଟିକେ ଜବରଦସ୍ତି ଲଗେଇ ଦିଅନ୍ତି, କାହିଁ ଲଗେଇ ଦିଅନ୍ତି? ସେହି ସମୟରେ ପୀଡ଼ା ହବ, ଭବିଷ୍ୟତରେ ତାର ଆଇ ସାଇଟ ଯାହା କୁହାଯାଏ ଚକ୍ଷୁର ଯୋଉ ଦୃଷ୍ଟିଟା, ତାର ଦୃଷ୍ଟିଟା ପ୍ରଖର ହବ। ଅଞ୍ଜନ ସେଥିରେ ମାଲ ହବ, ସେଇ ସମୟଟା ପୀଡ଼ା ହୁଏ। ଭଗବାନ ଯୋଉ ଅଞ୍ଜନଟା ଦିଅନ୍ତି ଭକ୍ତକୁ, ଯୋଉ ଦୁଃଖ ଦିଅନ୍ତି ଭକ୍ତକୁ, ଯୋଉ ପରୀକ୍ଷାରେ ପକାନ୍ତି ଭକ୍ତକୁ, ଯୋଉ ଶରଣାଗତ ଭକ୍ତକୁ, ଯେ ଶରଣ ଶରଣରେ ଯାଇଛି ପୁଣି ବି ତାକୁ କିଛି ଭୋଗିବାକୁ ପଡ଼ୁଛି, ତାକୁ କିଛି ପ୍ରୋବ୍ଲେମ ଆସୁଛି, ସେଥିରେ ତାର ଲାଭ ରହିଛି, ବହୁତ ବଡ଼ ଅଭିଜ୍ଞତା ଆସୁଛି। ଆଉ ସେ ନିଜକୁ ଜାଣିପାରୁଛି ମୋର ଦୋଷଟା କଣ ରହିଲା, ତା ଶରଣାଗତି ପଡ଼ୁଛି, ତାକୁ ଅଞ୍ଜନ ଲଗେଇ ଦେଉଛନ୍ତି ଭଗବାନ। ସେଇ ସମୟରେ ଟିକେ ପୀଡ଼ାଦାୟ, କିନ୍ତୁ ଭବିଷ୍ୟତରେ ସେ ବୁଝିପାରିବ, ସମୟ ଯେତେବେଳେ ପାସ୍ ହେଇଯିବ ସେ ସମୟଟା ସେ ବୁଝିପାରିବ ମୋର କଣ। ଯେମିତି ଭଳି ମହାରାଜ ଭଗବାନ ଗୁରୁ ଦେଇଥିଲେ ସେ ବଡ଼ ଏତେ ବଡ ପଦ, ଆଜି ଭଗବାନ ନେଇଗଲେ, ପ୍ରଭୁ ଆସିକି ନିଜେ ତାଙ୍କ ପାଖରୁ ମାଗିକି ନେଇଗଲେ। ଭଳି ମହାରାଜ ବୁଝିପାରୁଛନ୍ତି କେତେ ବଡ କୃପା ମୋତେ ମିଳିଲା, କିନ୍ତୁ ଭୌତିକ ଦୃଷ୍ଟିରୁ ସେ ଗୋଟେ ବହୁତ ବଡ ଜିନିଷକୁ ହରାଇ ଦେଲେ। ସମାଜ ଜାଗାରେ ତାଙ୍କୁ କଣ କୁହାଗଲା? ଗୋଟେ ଗୋଟେ କାପୁରୁଷ ଭଳି ତିନି ଭୁବନ ରାଜା ହେଇଥିଲେ ଇନ୍ଦ୍ର, ଛଳନାରେ ଭଗବାନ ନେଇ ଚାଲିଗଲେ, ତାଙ୍କ ପାଖରୁ ଯୁଦ୍ଧ କଲେନି, ଗୁରୁଙ୍କର ବାକ୍ୟକୁ ମାନିଲେନି, ସମସ୍ତେ ପତ୍ନୀ ବି ତିରସ୍କାର କଲେ। ବହୁତ ବଡ ଯିଏ ଉଚ୍ଚ ପଦବୀ ଭୋଗିଛି, ଯିଏ ଉଚ୍ଚ ପଦବୀରେ ଅଛି ତାକୁ ତଳକୁ ଆସିବାଟା ବହୁତ କଷ୍ଟ। ତଳ ଲୋକ ଉପରକୁ ଯାଇପାରେ, ଉପର ଲୋକ ତଳକୁ ଆସିପାରେ, ଏ ଜଗତଟା ଏଭଳି। ସେଥିପାଇଁ ଘାସଟାକୁ ଘାସଟାକୁ କିଛି କିଛି କଷ୍ଟ ହୁଏନି। ଘାସଟା କଣ ଅଛି? ତା ତଳ ଅଛି, ତାପରେ ସବୁ ମାଡ଼ି ଚାଲିଗଲେ, ତାର ଉଠି ପଡ଼ିଲା, ତା ଛେଳି ଖାଇଦେଲା, ପୁଣି ତାର ଟିକେ କଣିଗଲା, ଲୋକ ଗଲେ କାଦ ଗୋଡ଼ ଘସିଦେଲେ, ପୁଣି ବର୍ଷା ଟିକେ ଧୋଇଗଲା, ତା କିଛି ଅସୁବିଧା ହେଉନି, ଛୋଟ ହେଇକି ରହିଛି। କେତେ ବଡ଼ ଝଡ଼ ହେଉଛି, କେତେ ବଡ଼ କଣ ବାତ୍ୟା ହେଉଛି, ଘାସ ତାକୁ ସେମିତି ତାର ରହିଛି, ଆଉ ଗୋଟେ ଛିଡ଼ିକି ପଳେଇଛି, ତାର ବଡ଼ ଗଛ ଉଭଳି ପଳାଇ ଆସୁଛି। ସଂସାର ଭୌତିକ ପଦବୀ ବାବୁ ଉପରକୁ ଚାଲିଗଲା ପରେ ଆଉ ତଳକୁ ଖସିବାଟା ବହୁତ କଷ୍ଟ। ଭକ୍ତର ଜୀବନଟା ଅଲଗା, ଭକ୍ତ ଉପର ରୁହେ ନାହିଁ କି ତଳ ରୁହେ ନାହିଁ, ତାକୁ ଭଗବାନ ଯେଉଁ ସ୍ଥିତିରେ ରଖନ୍ତି। ମୋର କାର୍ଯ୍ୟ ହେଲା ମୁଁ ସେବା କରିବି, ସେବା ମଧ୍ୟରେ ପ୍ରଶଂସା ଆସୁଛି ଆସୁ, ନିନ୍ଦା ବି ତୁମେ ହବ ଯେ ତୁମେ ସେବା କରିବ, ତୁମର ଭକ୍ତି ଜୀବନ ଯାଏ, ତୁମେ ଭକ୍ତି ଜୀବନରେ ଆସିଛ, ତା ମାନେ ନୁହେଁ ଯେ ତୁମ ପଥଟା କେବଳ କୁସୁମିତ, ସବୁ ପ୍ରକାର ଭଲ ବ୍ୟବସ୍ଥା ସବୁ ହେଇଯିବ, ଖାଇବା ପିଇବା ରହିବା ପୁରା ଆନନ୍ଦରେ ଜୀବନଟା ଚାଲିଯିବ। ନାହିଁ ଭଗବାନ ତୁମ ପଥକେବେ କୁସୁମିତ କରିବେନି, କାରଣ ତୁମର କିଛି କର୍ମଫଳ ନଥିଲେ ବି ତୁମକୁ କୁସୁମିତ ପଥର ନେବେନି, କାହିଁକି ନେଲେ ତୁମର ଅହଙ୍କାର ଆସିଯିବ, ତୁମର ଅହଙ୍କାର ଆସିଯିବ। ଭଗବାନ ଜାଣନ୍ତି ତେଣୁ ହବନି ଯେ ତୁମେ ସେବା କଲେ ତୁମ ନିନ୍ଦା ଆସିବନି, ଦୋଷ ନଥିଲେ ବି ନିନ୍ଦା ଆସିବ, ନିନ୍ଦା ଆସିଲେ ଆସୁ, ପ୍ରଶଂସା ଆସିଲେ ଆସୁ, ମୋର ଧର୍ମ ହେଲା ମୁଁ ସେବା କରିଛି। ସେବାଟା ଏମିତି ହବନି, ସେବାଟା କରିବା ପରେ ତା ସୂତ୍ର ରହିଛି, ତୁମକୁ ଭକ୍ତ କେବେ କେମିତି ଭାବିବା ଉଚିତ, ଏଇଟା ଗୋଟେ ସୁନ୍ଦର ଆରେଞ୍ଜମେଣ୍ଟ ଭିତରେ ଆମେ ରହିବୁ, ଏଇଟା ଗୋଟେ ଆମର ଆଇଡିଆ ନା ବର୍ତ୍ତମାନ, ଯୋଉ କୋଉଠୁ କୋଉଠୁ ଭଲ ଖାଇବା ଅଛି ବ୍ୟବସ୍ଥା, ଚାର ସିଟି ଯାହା ରହିବା ବ୍ୟବସ୍ଥା ଭିତରେ ରହିଯାଏ ନା, ସୁନ୍ଦର ବ୍ୟବସ୍ଥା ଭିତରେ ତୁମେ ଜୀବନ କାଟିପାରିବନି। ସୁନ୍ଦର ଏଠି କୌଣସି ବସ୍ତୁ ନାହିଁ, ସୁନ୍ଦର କୌଣସି ବସ୍ତୁ ନାହିଁ, ତୁମକୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ, ଆଉ କିଛି ରହସ୍ୟକୁ ଜାଣିବାକୁ ପଡିବ। ଯଦି ଭଗବାନଙ୍କ ସେବା ଭିତରେ ନିନ୍ଦା ଆସିବ ଆସୁ, ପ୍ରଶଂସା ଆସିଲେ ଆସୁ, ଅର୍ଥ ଆସିଲେ ଆସୁ, ହାନି ହେଲେ ବି ଲାଭ ଆସିଲେ ଆସୁ, କ୍ଷତି ଆସୁ, ଏଭଳି ଯଦି ମନୋଭାବ ରଖିପାରିବ ତାହେଲେ ତୁମେ ହରିଙ୍କର ଭଜନ କରିପାରିବ। ଏଇଟା ଏଇଟା ଆସିବ ଜୀବନରେ, ଏଇଟାକୁ ସେ ଜାଣିବା ଦରକାର। ସେଥିପାଇଁ ବ୍ରଜବାସୀମାନଙ୍କ ପ୍ରତି ଏତେ ବିପଦ ଆସିଛି, ତାଙ୍କ ପ୍ରେମଟା ବର୍ଦ୍ଧିତ ହେଇଛି, କେବେ ଚିନ୍ତା କରୁନାହାନ୍ତି ଠିକ ଅଛି କୃଷ୍ଣ ଅଛନ୍ତି ବୋଲି ଏତେ ବିପଦ ଆସୁଛି, ଆଗରୁ ଏତେ ଆସୁନଥିଲା, ଚାଲ ଆମେ କୃଷ୍ଣଙ୍କୁ ଛାଡ଼ିକି ବାପା ମାଆଙ୍କୁ କହି କେବେ କହୁନଥିଲୁ ବାପା ଚାଲ ପଳେଇଯିବା ଅଲଗା କେଉଁ ଜାଗାକୁ ପଳେଇବା, ଆମେ ତ ଗାୟାଳ ଲୋକ ଗୌଡ଼ ଲୋକ ଯୋଡ଼େ ଯାଏଁ ଗାଈ ଚରିକି ବଞ୍ଚିଯିବ ନାଇଁ, ଏଇଟା ନୁହେଁ। ଜୀବନରେ ବହୁତ ଆମକୁ ଶିଖିବାକୁ ପଡ଼ିବ। ଜୀବନଟା ଯେତେ ସହଜ ବୋଲି ଆମେ ମନେ କରୁଛେ ସେତେ ସହଜ ନୁହେଁ। ପରିବାର ଜୀବନଟା ତ ସହଜ ନୁହେଁ, ଆଉ ଯିଏ ବାହା ଚୁରା ହେଇଛନ୍ତି ତାଙ୍କ ଜନ୍ମ କେମିତି ତାଙ୍କ ଜୀବନ କେମିତିକା ଶିଳ ଦେଖିଛ ନା କ'ଣ, ଚକି ଦେଖିଛ, ଚକି ଯେ ବିରି ପେଶା ହୁଏ ଚକି କ'ଣ ହଉଛି, ଇଏ ରହୁଛି କୋଉଠି, ଧର ମଝିରେ କିଏ ରହୁଛି, କୋଉଠି ରହୁଛି, ତା ଭାଗ୍ୟ ଯଦି ଥିବ ସେ ଘୁରିଲା ଭିତରେ ସେ ଗୋଟା ହେଇକି ଦେଖ ନା, ଯେତେବେଳେ ଘୁରା ହଉଛି ମା ଘୁରଉଛି ସେ କ'ଣ ହଉଛି, ତା ଭିତରେ ସେ ଗୋଟେ 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 ଖସି କେମିତି ପଳେଇ ଆସୁଛନ୍ତି, ତା ବେଳ ଯଦି ଭଲ ଦେଇ ସେ ଖସିକି ପଳେଇ ଆସିଲା, କିନ୍ତୁ ଯଦି ବୁଢ଼ି ଦେଖିଦେଲା ଆଖୁଣି କ'ଣ କରିବ, ତାକୁ ଛଡ଼େଇକି ଭିତରେ ପକେଇଦେବ, ମାୟା ସେୟା କହିଦେବ, ସମସ୍ତେ ଏଠି ପେଶୁଛି, ତା ଭିତରେ ଯିଏ ଟିକେ ଖସିକି ଚାଲି ଆସୁଛି, ଯଦି ବଞ୍ଚିଗଲା ବଞ୍ଚିଗଲା, ତା ନ ବଞ୍ଚିଗଲା ନେଇକି ପଳେଇଗଲା ପଳେଇଗଲା, ବୁଢ଼ୀ ହାତରେ ପଳେଇଲା ବୁଢ଼ୀ ଫୁଣି ପକେଇବ ପକେଇ ଫୁଣି କରିବ, ସେ ଚାହିଁବ ସବୁ ଫାଳ ହୁଅନ୍ତୁ, ଚକି ପକେଇ ଦେଇଛି ନା, ସେ ଗୋଟା ଚକି ପକେଇ ଦେବ ପେଶିବ, ସଂସାର ତୁମକୁ କ'ଣ ସହଜ ବୋଲି ଦେଉଛ, କୋଉଟା କୌଣସି ଜୀବନ ସହଜ ନାହିଁ, କୌଣସି ଜୀବନ ସହଜ ନାହିଁ, କିନ୍ତୁ ପରମାର୍ଥ ଜୀବନରେ ଗୋଟିଏ ଜିନିଷ ଅଛି, ଏଠି ନୈରାଶ୍ୟ ଭାବନାଟା ନାହିଁ, ଏଠି ନୈରାଶ୍ୟ ଭାବନାଟା ନାହିଁ, କାହିଁକି ଏଟା ଆମେ ଗୋଟେ ସତ୍ୟବୋଧର ପ୍ରତୀକ, ଯେଉଁଥିରେ ସତ୍ୟର ଅନୁସନ୍ଧାନ ମିଳିବ। ଯଦି ଜଣେ ଘରୁ ବାହାରି ଯାଇଛି, ସେ ବାହାରେ ରହିଛି, ବାହାରେ ରହିଛି ମାନେ ବର୍ତ୍ତମାନ ସୂର୍ଯ୍ୟାଲୋକଟା ଦେଖା ହଉନାହାନ୍ତି, କିନ୍ତୁ ସେ ସୂର୍ଯ୍ୟାଲୋକ ପାଇବ କି ନାହିଁ, ଯେତେବେଳେ ବାଦଲ କେ ସତ୍ୟପଥର ଅନୁସନ୍ଧାନ ସେ କରୁଛି, କିନ୍ତୁ ଯେ ସତ୍ୟପଥରେ ଅନୁସନ୍ଧାନ କରେ ତା କ'ଣ କରିବାକୁ ହୁଏ, ଯେ ସତ କହିବ ସତ୍ୟପଥରେ ଯାଏ ତା କ'ଣ କରିବାକୁ ପଡ଼େ, କିଛି ଦୁଃଖ ଭୋଗିବାକୁ ପଡ଼େ, ସେ ଦୁଃଖଟା ତାକୁ କ'ଣ କରେ, ପରବର୍ତ୍ତୀ ଅବସ୍ଥାରେ ତାକୁ କୀର୍ତ୍ତି ଦିଏ। କିନ୍ତୁ ମହାତ୍ମା ଗାନ୍ଧୀ କୁଆଡ଼େ ଯାଇଥିଲେ, ଜେଲ୍ ଯାଇଥିଲେ କି ନାହିଁ, ସେଇଟା ବର୍ତ୍ତମାନ ଇତିହାସରେ ରହିଲା, ଦେଖ ସେ ଜେଲ୍ ଯାଇଥିଲେ ଇତିହାସରେ ରହିଲା, ଗାନ୍ଧୀ ଜୟନ୍ତୀ ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ, ଯେତେ ଆଜି ପାଳନ କରେ, ସତ୍ୟାଗ୍ରହ କଲେ, ଲବଣ ସତ୍ୟାଗ୍ରହ ଖାଇଲେନି ବସିଲେ ଉପବାସ କଲେ, ସେଗୁଡ଼ା ତାଙ୍କ ହିଷ୍ଟ୍ରି ରହିଲା, ମଣିଷର ହିଷ୍ଟ୍ରି ରହିଯାଉଛି ସିଏ ଯାହା କରୁଛି। ଜୀବନଟା ଗୋଟେ ବହୁତ କିଛି ଶିଖିବାର ଅଛି, ବହୁତ ଧୈର୍ଯ୍ୟ ଧରିବାର ଅଛି, ଭାଗବତ ଭାଗବତ ଆର୍ଷ ଗ୍ରନ୍ଥନ ସବୁ ଏସବୁ ପ୍ରକଟ ହେଇଛନ୍ତି, ମୁନି ଋଷିମାନଙ୍କୁ ଆଶ୍ରୟ କରି ପ୍ରକଟ ହେଇଛନ୍ତି, ନକେଇ ଲେଖି ନାହାନ୍ତି, ବ୍ୟାସଦେବଙ୍କୁ କେହି ଭାଗବତଙ୍କୁ କେହି ଲେଖି ନାହାନ୍ତି, ବ୍ୟାସଦେବ କ'ଣ ଭାଗବତଙ୍କର, ଭାଗବତଙ୍କୁ ସେ ଜନକ ସେ ଲେଖି ନାହାନ୍ତି, ସେ ନିଜେ ଲେଖି ନାହାନ୍ତି, ଭାଗବତ ନିତ୍ୟଶାସ୍ତ୍ର ଚୈତନ୍ୟ ମହାପ୍ରଭୁ ସିଦ୍ଧାନ୍ତ ଭାଗବତ ଆମର ଚୈତନ୍ୟ ମହାପ୍ରଭୁଙ୍କ ସିଦ୍ଧାନ୍ତ ହିସାବରେ ମହାପ୍ରଭୁ ମନା କରୁଛନ୍ତି ନା, ଭାଗବତ ଭଗବତ ରଚନା କି, ଯେମିତି ଭଗବାନ ସୂର୍ଯ୍ୟଙ୍କର ବାପା କିଏ ଅଛନ୍ତି, ସିଦ୍ଧାନ୍ତ ଉଦିତ ହଉଛନ୍ତି ଅସ୍ତ ହଉଛନ୍ତି, କୃଷ୍ଣ ସେଭଳି କୃଷ୍ଣଙ୍କର କି ପିତାମାତା, ସେ ପିତାମାତାକୁ ଆଶ୍ରୟ କରିକି ଆସୁଛନ୍ତି, ମୁଣ୍ଡ ଯୋଶ ତାଙ୍କର ପିତାମାତା କିଏ ନା, ସେ ଭଲ୍ୟୁଣ୍ଟାରିଲି ଆକ୍ସେପ୍ଟ କରିଛନ୍ତି, ଚାହିଁଲେ ବି ନ ଆକ୍ସେପ୍ଟ କରିକି ସେ ଆପି ହରିପାରିଛି, ନୃସିଂହ ସେ ଆସି ଆସିପାରିଲା, ଭାଗବତ ଆଶ୍ରୟ କରିକି ଆସିଲେ, ସେ ନୀତିଶାସ୍ତ୍ର ଏଇ ମତ ଭାଗବତ କାର ପିତା ନାହିଁ ଆପଣ ଆପି ଭାବ ତୀର ଭାବ ଭାଇ ଚୈତନ୍ୟ ମହାପ୍ରଭୁ କହୁଛ, ଦେବାନନ୍ଦ ପଣ୍ଡିତ କାଳି ଦେଇ କହୁଛ, ତୁ କ'ଣ ଭାଗବତ ଗୋଟେ ଏତେ ଅହଙ୍କାରର ଭାଗବତ ପଢି କ'ଣ ଭାଗବତ ବୁଝାଉଛୁ, ତୁ କ'ଣ ଜାଣିଛୁ ଭାଗବତ, ଜାଣିଛୁ ଭାଗବତ କ'ଣ, ସେ ନିଜେ ଆବିର୍ଭାବ ହୁଅନ୍ତି ନିଜେ ତୀର ଭାବ, ସେ ଭାଗବତର ସୁଶିକ୍ଷା ନା, ଜୀବନରେ ଭଗବାନଙ୍କର ସେବା କରିବା ସମୟରେ ପ୍ରଭୁଙ୍କର ସେବା ରହି ଭଜନ କରିବା ସମୟରେ ନିନ୍ଦା ଆସେ ଆସୁ, ପ୍ରଶଂସା ଆସିଲେ ଆସୁ, ଅର୍ଥ ଆସିଲେ ଆସୁ, ଅର୍ଥ ନ ଆସିଲେ ଆସୁ, କିନ୍ତୁ ମୋତେ ଭଗବାନଙ୍କର ସେବା କରିବାକୁ ପଡ଼ିବ, ମୋତେ ପ୍ରଭୁଙ୍କର ଭକ୍ତି ପଥରେ ମୋତେ ଜୀବନ କାଟିବାକୁ ପଡ଼ିବ, ଏଇ ଭାବନାଟା ତୁମର ଅନ୍ତର ଭିତରେ ଯେତେବେଳେ ଦୃଢ଼ ନ ହେଇଛି, ସେତେବେଳେ ପରମାତ୍ମା ତୁମକୁ କେତେବେଳେ ହେଲେ ସାହାଯ୍ୟ କରିବେନି, କାରଣ ସେ ଜାଣିବେ ଇଆର ବିଶ୍ୱାସ ନାହିଁ, ଏଇଟା ରହିଛି ଅସୁବିଧା ହେଲେ ଛାଡ଼ିକି, ତୁମେ କ'ଣ ଭାବୁଛ, ଜଣେ ଜଣେ କହିଲି ମୁଁ ଜଏନ୍ କରିବି, ତୁମେ ଜଏନ୍ କର, ତୁମେ ଜଏନ୍ କର, ତୁମେ ଆସିକି ରୁହ, କି 10 ବର୍ଷ ରୁହ, କି 20, ତୁମେ ଯେଉଁ ପ୍ଲାନ୍ ସବୁ କରୁଛ ମନ ଭିତରେ କିଏ ଜାଣୁଛ, ମହାରାଜ କୃଷ୍ଣ ଜାଣିଛୁ, ସେ ତ ଅବ୍ୟ ସତ୍ୟ ନା, ଆରେ ଏ ଲୋକଟା ଇଏ ପ୍ଲାନ୍ କରୁଛି, ତାହେଲେ ଇଏ ଯେକୌଣସି ମାନେ ମୋତେ ଛାଡ଼ି ଦେଇକି ଏଇଟା ପଳେଇବ, ତାକୁ ବିଶ୍ୱାସ କାହିଁକି ଦେବେ, ତାକୁ ଶକ୍ତି କାହିଁକି ଦେବେ, ସେ ତାଙ୍କ ଭରସା କରୁନି ନା, ସିଏ ଆମକୁ ସବୁ ସମୟ ଜଗୁଛନ୍ତି ଜାଣୁଛନ୍ତି, ତେଣୁ ଆମକୁ ଏକ ଏଭଳି ଏକ ଜୀବନ ବ୍ରଜବାସୀ ମାନଙ୍କ ଠାରୁ ଆମେ ଶିଖିବା କେବଳ ବିପଦ ପରେ ବିପଦ ଆସିକି ପହଞ୍ଚୁଛି, ତାକୁ କୃତାର୍ଥ କରିବା ପାଇଁ। ଜୀବନରେ ଯେଉଁମାନେ ବିପଦର ସମ୍ମୁଖୀନ ହେଇନାହାନ୍ତି ସେମାନେ ବହୁତ କିଛି ଶିଖିନାହାନ୍ତି। ଜୀବନରେ ଯେଉଁମାନେ ଶିଖିଛନ୍ତି ଆଜି ଜୀବନ, ଯେଉଁମାନେ ଆଜି ବଡ଼ ମଣିଷ ହେଇଛନ୍ତି ଯେଉଁମାନେ ଆଜି, ସେମାନେ ଜୀବନରେ ବହୁତ କିଛି ଶିଖିଛି, ବହୁତ କିଛି ଷ୍ଟ୍ରଗଲିଂ କରିଛନ୍ତି। ରାଜା ମୁକୁଟଟା ପିନ୍ଧୁଛି, ମୁକୁଟ ପିନ୍ଧିଲା ବେଳେ ହଜାର ଲୋକ ଆସି ଠିଆ ହେଇକି କ'ଣ କହୁଛନ୍ତି, ତାକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଉଛନ୍ତି, ଫୁଲମାଳା ଦେଇ ଦେଉଛନ୍ତି, ଗିଫ୍ଟ ଦେଉଛନ୍ତି, ରାଜାଙ୍କର ଜୟ ଦିଅନ୍ତି। ସେ ଯଦି ରାଜା ହେଇଛି, ସେ କେତେ ରାଜାଙ୍କୁ ପରାସ୍ତ କରି କେତେବାର ହରଣ ହେଇ କେତେ ଆଜି ରାଜା ପଦରେ ବସିଛି, ମୁକୁଟ ପିନ୍ଧିଲା ବେଳେ ଲୋକ ଚାଲି ଆସୁଛନ୍ତି, ଜୟଧାନ ଦେଉଛନ୍ତି। ତା ଜୀବନ ଇତିହାସ ଟଙ୍କା କ'ଣ, ଜୀବନରେ ଆଜି ଯେଉଁମାନେ ଶିଖିଛନ୍ତି ସେ ବିପଦରୁ ଶିଖିଛନ୍ତି। ଯାହାଙ୍କ ଜୀବନରେ ବିପଦ ଆସିନି, ଯେଉଁମାନେ ଜୀବନରେ ବିଭିନ୍ନ ପରିସ୍ଥିତି ଦେଇକି ଆସିନାହାନ୍ତି ସେମାନେ କି ଶିଖିନାହାନ୍ତି, ସେମାନେ ଯେକୌଣସି ସମୟରେ କୃଷ୍ଣଙ୍କୁ ଛାଡ଼ି ଦେଇପାରିବେ। ଏଇ ବସ୍ ଚୁପିଣୀ ବସ୍ ଖେଳେ ନାହିଁ, ସେମାନେ ଜୀବନରେ କିଛି ଶିଖିନାହାନ୍ତି। ଭାବୁଛନ୍ତି ଆମେ ଭଜନ କରୁଛୁ କିନ୍ତୁ ଶିଖିପାରିବନି, ଶିଖିପାରିବନି। ବହୁତ କିଛି ଜୀବନରେ ଶିଖିବାକୁ ପଡ଼ିବ, ବହୁତ ପରିସ୍ଥିତି ଜୀବନ ଅତିବାହିତ କରିବାକୁ ପଡ଼ିବ, ବହୁତ ଲାଞ୍ଛନା ସହିବାକୁ ପଡ଼ିବ, ବହୁତ ଲୋକ ବହୁତ କଥା କହିବେ, ତାପରେ ବି କୃଷ୍ଣ ତୁମକୁ ପରୀକ୍ଷା କରିବେ ଇଏ ୟାର ମନୋଭାବଟା କଣ ରହିଛି, ମୋତେ ସେବା କରିବା ପାଇଁ ଚାହୁଁଛି କି ନା। ସେତିକି ତୁମେ କୃଷ୍ଣ ଜାଣିଦେଲେ ହଁ ଇଏ ଯାହା ହେଲେ ବି ଇଏ ମୋତେ ଛାଡ଼ିବ, କୃଷ୍ଣ ଏତିକି ଦେଖୁଛନ୍ତି, ଯେତେ ୟା ପ୍ରତି ପ୍ରୋବ୍ଲେମ ଆସିଲେ ବି ଇଏ ମୋତେ ଛାଡ଼ିବ ନା, ୟାର ଏଇ ଭାବନାଟା ରହିଛି, ତାହେଲେ ତୁମେ ପାଇବ କିଛି। ଜଣେ ତ ମନ୍ଦିର ଆସୁଛି ବା ଭଗବାନଙ୍କର ଭକ୍ତ, ସେ କଣ କେଉଁ ଭାବନାରେ ରହୁଛି ସେ ଜାଣିଦେଉଛନ୍ତି ନା, କୃଷ୍ଣ ପରମାତ୍ମା ଅଛନ୍ତି ନା, ସେ ତାର ଗୋଟେ ଜିନିଷ ଜାଣିଦେବେ, ଇଏ ମୁଁ ଆକୁ ଯେକୌଣସି ଅସୁବିଧାରେ ପକେଇଲେ ବା ଏଇ କର୍ମଫଳ ଦ୍ୱାରା ଯେତେ ଅସୁବିଧା ଆସିଲେ ବି ଇଏ ବ୍ୟକ୍ତି କେବେ ହେଲେ ମୋର ସେବା ଛାଡ଼ିବ ନାହିଁ, ଭଜନ ଛାଡ଼ିବ ନାହିଁ, ୟାର ଏଇ ମନୋଭାବଟା ରହିଛି। ୟାର ଦୋଷ ଦୁର୍ବଳତା ଥାଇପାରେ, ୟାର ଦୋଷ ଦୁର୍ବଳତା ଥାଇପାରେ, କିନ୍ତୁ ଚାହୁଁଛି ମୋତେ ସେବା କରେ, ସେତେବେଳେ ତାକୁ ହେଲେ ସେତେବେଳେ କୃଷ୍ଣ ତାକୁ ସାହାଯ୍ୟ କରେ, କୃଷ୍ଣ ସବୁବେଳେ ଜଜ୍ କରୁଛନ୍ତି ଆମକୁ। ଆଉ ଜୀବନରେ ଯେଉଁମାନେ ଆଜି ଶିଖିଛନ୍ତି ସେମାନେ ବିଭିନ୍ନ ପ୍ରକାର ପରିସ୍ଥିତିରେ ବିଭିନ୍ନ ବିପଦ ସମ୍ମୁଖୀନ ହୋଇ, ଲାଞ୍ଛନାର ସମ୍ମୁଖୀନ ହୋଇ, ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଲା ପରେ ତାଙ୍କୁ ବହୁତ କିଛି ମିଳେ, ସେଗୁଡ଼ା ସବୁ ସେତିକି ସହାୟ କଲା ପରେ ସେ ଆଜି କୃଷ୍ଣଙ୍କୁ ସେବା କରିବା ପୁଣି ଚାହୁଁଛନ୍ତି, କୃଷ୍ଣ ସେମାନଙ୍କୁ ହିଁ ମଣ୍ଡିତ କରନ୍ତି। କାରଣ ଏତେ ବଡ ସଂସାରରେ ବହୁତ ଜାଗାରେ ରହିବାର ଆଶ୍ରୟ ରହିଛି, ବହୁତ ଜାଗା କୋଉଠି ଲୋକ ଚାହିଁଲେ ଭିକ ମାଗି ଖାଇକି ବଞ୍ଚି ପାରିବ, ତାର ସେବା କରିବା କଣ ଦରକାର ଅଛି, ଇଏ ଅଲଗା ଭାବଗୁଡ଼ା, ସେ କାହା ସେବା କରୁଛନ୍ତି, ସେଗୁଡ଼ା ଉଠି କ'ଣ ସେ କାହାକୁ ଡାକୁଛନ୍ତି, ତାଙ୍କର ସେ ମହିମା ଅଲେଖ ତାଙ୍କର ନିର୍ବିକାର କ'ଣ ବ୍ରହ୍ମକୁ ଡାକିଲେ ସକାଳୁ ଉଠିଲେ, ତାଙ୍କର କ'ଣ କାମ ମୋତେ କୁହ, କାମ କ'ଣ ସକାଳୁ ଉଠିଲେ, କେତେ ମିନିଟ୍ ତାଙ୍କର ସେ ପ୍ରାର୍ଥନା, ଦଶ ପନ୍ଦର ମିନିଟ୍ ସରିଲା, ସେ ତ ବୁଲିବୁଲି ବୁଲିବୁଲି ଖାଇକି ଆରାମସେ ଖାଇ ପିଇକି ବୁଲିକି ତାଙ୍କର ତାଙ୍କ ଦିନ ଚାଲୁଅଛି, ସେମାନେ ସେବା କରୁଛ, ସେ କ'ଣ କରୁଛୁ ନା, ଆମେ ଏତେ ଏତେ ରହିକି ମଙ୍ଗଳାରତୀ ଉଠୁ, ତାଙ୍କର କୋଉ ମଙ୍ଗଳାରତୀ ଅଛି ନା, ଦର୍ଶନ ଆଳତୀ ଅଛି ନା, କୋଉ ଆରତୀ ଅଛି ନା, କ'ଣ ଅଛି, ତେଣୁ ଆମେ ଏତେ କାହିଁକି କଷ୍ଟ କରିବା ଉଚିତ, ଆମେ କ'ଣ ଖାଇକି ମାଗିକି ବଞ୍ଚିପାରିବାନି, ଆମେ କ'ଣ ଆମେ ଯଦି ସେମାନେ ଯଦି ବୁଲିପାରିବୁ ଆମେ କ'ଣ ନାଲି କପଡ଼ା ଯାଇ କ'ଣ ମାଗିଲେ ମା ଖଣ୍ଡେ ଭିକ ଦିଅ ଦେବେନି, ଲୋକ ଆମେ କାହିଁକି ଏତେ କଷ୍ଟ କରି ବଞ୍ଚିବାର ଅଛି। ଆମର ଯେଉଁ ପ୍ରାପ୍ୟ ବସ୍ତୁ ବା ସାଧ୍ୟ ବସ୍ତୁ ଯେଉଁ ଯଦି କୃଷ୍ଣ ପ୍ରେମ, ସେ ପ୍ରେମଟା ପ୍ରାପ୍ତି ପାଇଁ ଆମକୁ ଏତିକି ସବୁ କରିବାକୁ ପଡ଼ୁଛି, ଏତିକି ସହାୟ କରିବାକୁ ପଡ଼ୁଛି, ଭଗବାନଙ୍କର ସେବା କରିବାକୁ ପଡ଼ୁଛି, ନିଜ ସୁଖକୁ ଛାଡ଼ିବାକୁ ପଡ଼ୁଛି। ଆଉ ସେ ପ୍ରେମ ପ୍ରାପ୍ତି ପାଇଁ ହେଲେ, ସେ ପ୍ରେମଟା ପାଇବାକୁ ହେଲେ ଆମକୁ ବହୁତ କିଛି ଶିକ୍ଷା କରିବାକୁ ପଡ଼ିବ, କାହିଁକି ସେ ପ୍ରେମରେ କୃଷ୍ଣ ବସ ହୁଅନ୍ତି, ତୁମେ ଯାହାକୁ ବସ କରିଛ ଜଗତର ମାଲିକ, ଯାହାକୁ ତୁମେ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛ, ଯାହାକୁ ତୁମେ ଯାହାଙ୍କର ପ୍ରଭାତ୍ମା ପ୍ରାପ୍ତ କରିବା ପାଇଁ ଚାହୁଁଛ, ସେ ଜଗତର ମାଲିକ, ଚିନ୍ତା କର ଖାଲି, ଗୋଟେ ମଣିଷଟାକୁ କଣ୍ଟ୍ରୋଲ କରିବା, ଗୋଟେ ଯିଏ ଯାହା କଥା ଲକ୍ଷେ ଟଙ୍କା ଅଛି ତାକୁ ହାତ ମାରିବନି, ତା ସାଙ୍ଗ ସମ୍ବନ୍ଧୁତ୍ୱ କରିବାକୁ ହେଲେ ସିଏ ଆଗେ ଦେଖୁଛି, ଯିଏ ଜଗତର ମାଲିକ ତାଙ୍କର କୃପା ପାଇକି ତାଙ୍କର ସେବା କରିବାକୁ ହେଲେ ଆମକୁ କେମିତି ସ୍ଥିତିରେ ରହିବାକୁ ପଡ଼ିବ, ସେଟାକୁ ଜଣେ ବିଚାର କରିବାକୁ ପଡ଼ିବ, କେତେ ଶିକ୍ଷା ଆମକୁ ଜୀବନରେ ଗ୍ରହଣ କରିବାକୁ ପଡ଼ିବ, କେତେ ପ୍ରାର୍ଥନା କରିବାକୁ ପଡ଼ିବ, କେମିତି ବିନମ୍ର ହେଇକି ରହିବାକୁ ପଡ଼ିବ, କେତେ ତାଙ୍କ ପାଇଁ ଶ୍ରମ କରିବାକୁ ପଡ଼ିବ, ସବୁକିଛି କଲା ପରେ ହିଁ ଯଦି ସେ କେବେ ଖୁସି ନେଇଛନ୍ତି, ଛୋଟ କାମ ନାହିଁ, କେବଳ ଚୈତନ୍ୟ ମହାପ୍ରଭୁ ରାସ୍ତାଟାକୁ ସର୍ଟକଟ କରିଦେଲେ, ଯଦି ମହାପ୍ରଭୁ ପଥରେ ଛାଡି ଦିଆଯିବ ତାହେଲେ ଏଟା ପୁରା ଦୁସ୍ତର ପଥ ହେଇଯିବ। ଇନ୍ଦ୍ରକୁ ସଂଯମ କର, ମନକୁ ସଂଯମ କର। ତୁମେ ମନ ଇନ୍ଦ୍ର ସଂଯମ କରିବୁ କେତେ ଜନ୍ମ ଲାଗିଯିବ, ତୁମେ କଣଟା ଭଜନ କରିବ, କଣଟା କରିବ। ମନ ଇନ୍ଦ୍ର ସଂଯମ ହେଲେ ତାପରେ ତୁମେ କଣ ଗୋଟେ ଯୋଗାଭ୍ୟାସ କରିବ କି କଣ ଧ୍ୟାନ କରିବ। ଯେମିତି ଭଗବାନ ଗୀତାରେ ଭଗବାନ କହୁଛି ଯୋଗଟା କରିବ, ଧ୍ୟାନ ଯୋଗ କହିଲେ କି ନାହିଁ, ଆସନରେ ବସିବ, ଜଙ୍ଗଲକୁ ଯିବ, ପ୍ରାଣାୟାମ କରିବ। ଭଗବାନ ଗୀତାରେ ଏଇଟା ବତଉଛନ୍ତି କି? ଏଇଟା ସବୁ କହିଲେ କେବଳ ଚୈତନ୍ୟ ମହାପ୍ରଭୁ କଳିଯୁଗରେ ସେ ନିଜେ କୃଷ୍ଣ ଦେଖିଲେ କଳିଯୁଗ ଲୋକଟା କିଛି କରିପାରିବେନି, ସେଥିପାଇଁ ସେ ନାମଟା ଆଣିକି ନାମ ସହିତ ଏସବୁ ଦେଇଦେଇଛି। ମହାପ୍ରଭୁର ଗୋଟେ ବଡ ଅବଦାନ ନା ସଂକୀର୍ତ୍ତନ, ନାମ, ଅରାତ୍ର ପୂଜା, ଆରତୀ, ଅର୍ଚ୍ଚନ, ଭକ୍ତ ସଂଘ, ପ୍ରସାଦ, ଏ ଦ୍ୱାରା ହିଁ ସମସ୍ତେ କି ଏ ରାସ୍ତାଟାକୁ ସର୍ଟକଟ ଆଉ ତାକୁ ଛୋଟ କରିଦେଲେ କଣ କୁହାଯିବ, ଦୂରତ୍ୱଟା କମିଗଲା ଆଉ ସରଳ କରିଦେଲେ, ନହେଲେ ଏହା ଭିତରେ ପଶିପାରିବେନି। ଭକ୍ତି ଭକ୍ତି ଯେଉଁ ଜିନିଷ ତା ଭିତରେ କହୁଥିଲେ ଗୋଟେ ତା ଭିତରକୁ ପଶିପାରୁନି, ତା ଭିତରେ ପଶି ବି ଦେଇପାରିବେନି। କେତେ ବଡ ତ୍ୟାଗ, କେତେ ବଡ ଭକ୍ତର ଲକ୍ଷଣ ଟା ଖାଇ ପଡ଼ୁନା। ଏକାଦ ଦ୍ୱାଦଶ ଅଧ୍ୟାୟରେ ଭକ୍ତର ଲକ୍ଷଣ ଭଗବାନ ଗୀତାରେ କହିଲେ, ତୁ ପଢ଼ିଲ ଦେଖିବା ଚିନ୍ତା କଲ ତାକୁ କଣ ମୋର କଣ ଲକ୍ଷଣ ଅଛି, ମୁଁ କଣ ଭଗବାନ ପାଇ, ଭଗବାନ ସେଥିରେ ପ୍ରତି ଶ୍ଳୋକରେ କଣ କଣ କରିଲେ, ଗୋଟେ ଶବ୍ଦ ଲଗେଇଛନ୍ତି, ସଚମୟ ପ୍ରିୟ, ସଚମୟ ପ୍ରିୟ, ସେଇ ଭକ୍ତ ମୋର ପ୍ରିୟ, ସେଇ ଭକ୍ତ ମୋର ପ୍ରିୟ। ଭଗବାନ ପୁରା ଡାଇରେକ୍ଟ କହିଦେଉଛନ୍ତି ମାନେ ସାବଧାନ, ସେଇ ଭକ୍ତ ମୋର ପ୍ରିୟ, ତାହେଲେ ଅଲଗା ଭକ୍ତ କେଉଁ ଭକ୍ତ ଭଗବାନଙ୍କର ପ୍ରିୟ, ସେ ଭଗବାନ ତା ସେ ଭକ୍ତଙ୍କର ଲକ୍ଷଣଟା ଦେଇଦେବେ ଦେଦେ ସନ୍ଧ୍ୟା। ଏଇ ଭକ୍ତ ମୋର ପ୍ରିୟ, ଅଲଗା ମାନେ ମୋର ଭକ୍ତ କିନ୍ତୁ ସେମାନେ ପ୍ରିୟ ହେଇପାରିବେ, ତା ସେଇ ଲକ୍ଷଣ ଗୁଡ଼ା ଆମ ପାଖରେ ଅଛି। କେମିତି ଜଣେ କହିବାକୁ ଭକ୍ତ ହେଲେ ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁଙ୍କର ଯୋଉ ରହିଲା ଯାହା କୁହନ୍ତି ମହାବଧାନ୍ୟ ମହାପ୍ରଭୁ, ତାଙ୍କର କରୁଣାଟା, ତାଙ୍କର ପାର୍ଷଦ ମାନଙ୍କର କରୁଣା, ତାଙ୍କର କରୁଣା ଦ୍ୱାରା ହିଁ ଏଟା ସମ୍ଭବ ହୋଇପାରିବ। ସେଇଟାକୁ ରିଏଲାଇଜ୍ କରିବା ପାଇଁ ହେଲେ, ସେଇଟାକୁ ସେ ଅନୁଭବ କରିବା ପାଇଁ ହେଲେ, ସେ କରୁଣାଟାକୁ କୃପାର ଅନୁଭବ କରିବା ହେଲେ, ପ୍ରେମଟାକୁ ଅନୁଭବ କରିବାକୁ ହେଲେ ଜୀବନରେ ବହୁତ କିଛି ଝଡ଼ଝଣ୍ଡ ଆସିବାକୁ କିଛି ଯିଏ ଘରେ ଚଳୁଛି ତାକୁ ପଚାର, ସଂସାରରେ ଯିଏ ରହିଥିଲା ତାଙ୍କୁ ପଚାର, ସଂସାର ଯିଏ ସଂସାର କରିଛନ୍ତି ତାଙ୍କୁ ପଚାର, ସବୁ କେତେ ଝଡ଼ ଝଣ୍ଡା, କେତେ କଥା କଲା ପରେ ସେ ମୁଣ୍ଡ ପୋତିକି ବର୍ତ୍ତମାନ ସୁଦ୍ଧା ଘରେ ରହିଛନ୍ତି। ଘରେ କ'ଣ ଗୋଟେ ଠିଆ କରି ରହିଛନ୍ତି ନା କ'ଣ, ନା କ'ଣ ମୁଣ୍ଡ ପୋତିକି ରହିଥିବ ନା କ'ଣ ଠିଆ କରି ରହିବ, ଠିଆ କରିବ ଢୋ କିଣି ବାର ବସେଇଦେବେ, ବାପ ବସେଇବ, ମା ବସେଇବ, ସ୍ତ୍ରୀ ବସେଇବ, ସମସ୍ତେ ମୁଣ୍ଡ ପୋତି ଦେଲେ ଚଳେ, ବଞ୍ଚିବୁ ଯିଏ ଯାହା କହୁଛି ଖାଲି ହଁ ଦିଏ ବଞ୍ଚିବ, ସଂସାରଟା ତ ସହଜ ନାହିଁ, କେତେ କଷ୍ଟ କରି ସେ ମୁଣ୍ଡ ବୃତ୍ତିକି ବଞ୍ଚି ରହିଛି, ପରିବାର ଚଳୁଛ। ସେ ଭକ୍ତି ଜୀବନରେ କିଛି ସହିବାକୁ ପଡିବ, ଭକ୍ତି ଜୀବନରେ କିନ୍ତୁ ଗୋଟିଏ ଜିନିଷ ସହିବାକୁ ପଡିବ, ଏ ଭକ୍ତମାନେ ଯାହା ସବୁ କହିବେ ତାକୁ ସହିବାକୁ ପଡିବ, ଆଉ କିଛି ଭକ୍ତି ଜୀବନରେ ଆଉ କିଛି ତପସ୍ୟା ନାହିଁ। ଭକ୍ତି ଜୀବନଟା ଭକ୍ତି ସିଦ୍ଧାନ୍ତ ଚଷଠି ଠାକୁର ମନା କଲେ, ଭକ୍ତି ଜୀବନରେ ସାଧୁମାନଙ୍କ ପାଇଁ ତପସ୍ୟା କିଛି ନାହିଁ, ସାଧୁମାନଙ୍କ ପାଇଁ ଏଇଟା ଗୋଟେ ବଡ ତପସ୍ୟା, ମଠବାସୀମାନେ ଯାହା କହୁଛନ୍ତି, ଭକ୍ତମାନେ ଯାହା କହିବେ, ଯେଉଁଟା ଯିଏ ସହି ନେଲା ତାରଟା ତପସ୍ୟା, ବାବାଜୀଙ୍କ କଥା ସହିବା ଭାରି କଷ୍ଟ, ଓଡ଼ିଆରେ ଗୋଟେ କହୁନି ଛିଟା କଥା, ତାଙ୍କ କଥା ସହିବା ଭାରି କଷ୍ଟ, ସେଇଟା ହିଁ ତପସ୍ୟା, ସେଇଟା ହିଁ ଭଗବାନ କଳୁଚୁ କରି ଦେଇଛି, ସେଇଟା ନହେଲେ ତୁମର ଅହମିକା ବଢିବ, ସେତିକି ଯିଏ ସହିଦେବା ସେ ହିଁ ତା ଏ ତା ପାଇଁ ଏଟା ତପ, ଏ ତ ଆମେ କଥା ପଥ ସହିପାରୁନୁ, ଆଉ ଜୀବନର କଣ ବିପଦ କଣ ସମ୍ମୁଖୀନ ତୁମେ ହବ, ଆଚାର ଜୀବନ ଯେଉଁ ବିପଦ ସବୁ ସମ୍ମୁଖୀନ ହେଇଛନ୍ତି, ପ୍ରବୋଧନ ଜୀବନ ଇତିହାସଟା ପଢ଼ିଲା ଦେଖିବ, ପ୍ରବୋଧନ ମାତ୍ର ସମସ୍ତେ ପଢିବା ଦରକାର, ଛୋଟ ଓଡ଼ିଆରେ ଆମର ଅଛି, ବଡ଼ ତ ବହୁତ ବଡ଼ ଭଲ ମୁଁ ତାକୁ ପଢିବାକୁ ତୁମ ସମୟ ହବନି, କିନ୍ତୁ ପ୍ରବୋଧନ ଛୋଟ ଲୀଳା ମାତ୍ର ପଢିବା ଦରକାର, ଏକାକି ସଂଗ୍ରାମ, ଏକାକି କେମିତି ଯାଇଛନ୍ତି, କେମିତି ପାଗତ ବହି ବିକ୍ରି ହେଇପାରୁନି, ଦେଇପାରୁନାହାନ୍ତି, ଘର ଭଡ଼ା ଆଣି ସରିଗଲାଣି, ସବୁ ପୁଣି ଚିନ୍ତା କରୁଛନ୍ତି କଣ କରିବି, ହେଇପାରିବନି, ବାରମ୍ବାର ଯାଉଛନ୍ତି କୋଉଠିକି, ସିଧା ଷ୍ଟିପ୍ କମ୍ପାନୀ କରିକି ଆଉ ଫେରି ପଳେଇବା ଏଠି, ଆଉ ହେଇପାରିବନି। ଗୁରୁଦେବ କହିଥିଲେ ମୁଁ ମୋର ଚେଷ୍ଟା କଲି ତ ହେଇପାରିବନି, ଏଠି ଲାଗୁଛି ଆଉ ମୋତେ ଆଉ ମୋର ଆଉ ଦୋଷ କିଛି ନାହିଁ, ପୁଣି ଯାଇକି ପଚାରିଲେ କେବେ କେବେ ଆପଣଙ୍କର ଯିବ, ସିଏ ଜାହାଜ କେବେ ଯିବ ନା, ସିଏ ଡେଟ୍ ଦେଉଛନ୍ତି ଏତେ ଦିନ, ଆଜ୍ଞା ମୁଁ ପଳେଇବି, ଆଉ ଆସ ପୁଣି ସେଠୁ ସ୍ଥିର କରିବା ବେଳେ ପୁଣି ଦେଲ ଏଠି ଗୋଟେ କିଛି ବ୍ୟବସ୍ଥା ହେଇଥିବ, ପୁଣି ଆଇଲ ଗୋଟେ ବାଘ ସେଠୁ ଟିକେ ନେଇଗଲା, ପୁଣି ଆସ ଆସୁଛି ଲୋକ ଆସୁଛନ୍ତି ଗ୍ରହଣ ତ କରି ପୁଣି କେତେ ଦିନ ଯିବ, ପୁଣି ଦେଖ ସେ ଅବସ୍ଥା, ସେ ମ୍ୟାନେଜର କହିଲେ ଆଜ୍ଞା ସବୁବେଳେ ପଚାରୁଛନ୍ତି ଯିବା ପାଇଁ କେମିତି ଯାଉନାହାନ୍ତି, କେତେ ବାର ପଚାରିନି ମୁଁ ଭାରତ ପଳେଇ ଭାରତ ପଳେଇ ଯାଉନାହାନ୍ତି କି ଜୀବନଟା ଏତେ ସହଜ ବୋଲି ଆମେ ଯୋଉ ଭାବି ନେଉଛେ ଟିକେ ପ୍ରୋବ୍ଲେମ ଆସିଲା ଆମେ ସହିପାରୁ ନା ନାଇଁ ଜୀବନ ଏମିତି ନୁହେଁ ଜୀବନ ଏମିତି ନୁହେଁ ଚାଉଳଟା ଦେବେ ଧାନଟା ଧାନ ପରେ କଣ ହଉଛି ଚୋପାଟା କେତେ କୋମଳ ତାପରେ ପାହାଡ଼ ବାଜିଲା ବେଳକୁ ସେ ବାହାରୁଛି ସେଇଟା ମଣିଷ ପୁଣି ଚାଉଳଟା ବାହାରୁଛି ତାକୁ ଆମେ ଖାଉଛେ ପାହାଡ଼ ବାଜିଲା ବେଳକୁ ସେ ବାହାରୁଛି ପ୍ରହାର ହଉଛି ନା ଜୀବନଟା ଏତେ ସହଜ ଜିନିଷ ନାହିଁ ସେଟା ଭଗବାନ ଭକ୍ତକୁ ଦିଅନ୍ତି ଜାଣିଶୁଣି କେତେବେଳେ ବିପଦ ଦେବେ କେତେବେଳେ କଣ ବି କର ଅଫଳ ଦ୍ୱାରା ଆସୁ ପ୍ରଭୁଙ୍କ ଇଚ୍ଛାରେ ଆସୁ ବା ଭକ୍ତ ଦ୍ୱାରା ଆସୁ ଯାହା ବି ଆସୁ ଆମକୁ ତ ସେବା କରିକି ଆମକୁ ଜୀବନ କାଟିବାକୁ ପଡିବ ଆଉ କଣ ପଛ କରିବାର ଅଛି ଏଇଟା ବୀରମାନଙ୍କର ପଥ ଏଟା ଭୀରୁମାନଙ୍କର ପଥ ଭୀରୁମାନେ ଜଣେ ଭୀରୁ ଭୀରୁ କଣ ବୁଝିପାରୁଛ ନା ଡରୁଆ କାପୁରୁଷ କାପୁରୁଷ ଲୋକମାନଙ୍କର ଏଟା ଜାଗା ସନ୍ଦେହ ସମାଲୋଚନା ସବୁବେଳେ ସଂଶୟ ଭବିଷ୍ୟତର ଚିନ୍ତା କଣ ହବ ମାନେ ଏଇଟା ସେମିତି ଜୀବନ ନୁହେଁ ବୀରମାନଙ୍କର ଯାହା ପରିସ୍ଥିତି ଆସିଲେ ମୁଁ ଭଗବାନଙ୍କୁ ଥରେ ତ ମୁଣ୍ଡ ବିକିଛି ଆଉ ମୁଣ୍ଡଟା ବିକିଛି ଆଉ ମୁଣ୍ଡ କାଢି ଆଣିବେ ନା କଣ ସେଟା ହେଇପାରିବେନି ମୋର ଭଜନ ହଉ ନ ହଉ ଭକ୍ତି ହଉ କୃଷ୍ଣ ପାଖକୁ ମୁଁ ଯାଏ ବା ନ ଯାଏ ମୁଁ ତ ତାଙ୍କର ଆଉ ଆଉ କଣ ଆଉ ଗୋଟେ କଣ ମୋର କାହା ସହିତ ସମ୍ପର୍କ ନାହିଁ ବାପା ମା କାହା ସହିତ ସମ୍ପର୍କ ନାହିଁ ମୋର କେହି ନିଜର ଏଠି ନାହାନ୍ତି ଯେତେବେଳେ ଗୋଟେ ମଣିଷ ଏକୁଟିଆ ହେଇଯିବ ସେ କାହାକୁ ନିର୍ଭର କରି ଭଗବାନ ସବୁଆଡେ ତମର ସମ୍ପର୍କ ଥିବେ ତୁମର ଭରସା କଣ ରହିଲା ଆଉ ଏଠି ଅସୁବିଧା ପଳେଇବେ ସେ ଡୋନର ଗୋଟେ ଜାଗାରେ ତମ ପାଖରେ ରହିଯିବି ତୁମର ଭରସା ଆଉ ଗୋଟେ ଜାଗାରେ କୃଷ୍ଣ କଣ ଜାଣିନାହାନ୍ତି ଭିତରେ କୃଷ୍ଣ ଜାଣୁଛନ୍ତି ସେ ତମକୁ ସାହାଯ୍ୟ କରିବେ କୃଷ୍ଣ ଆଣିଦାରି ମୋତେ କେତେବେଳେ ଛାଡ଼ ଦେଇକି ପଳେଇବ ଏଟା ଛାଡ଼ ଦେଇକି ପଳେଇବ ଆଉ ଡବୁଲା କୁକୁରଟା ଆଉ ତାକୁ ସାହାଯ୍ୟ କରିବେ ତାକୁ ବିଶ୍ୱାସ ଆସିବେ ଯାହାର ସଂକଳ୍ପଟା ଦୃଢ ସେଥିପାଇଁ ଭଗବାନ ଦୃଢ଼ତା କହେ ତାର ସଂକଳ୍ପଟା ଦୃଢ ନାହିଁ ମୁଁ ଭକ୍ତି ପାଏ ନ ପାଏ ମୋର ଭରସା ଅଛି ତାଙ୍କ ହାତରେ ତ ଅଛି ମୁଁ ତାକୁ ଛାଡ଼ିବିନି ମୁଁ ଯୋଉଠି ଗଲେ ବି ପ୍ରଭୁ ତାଙ୍କର ସେବା କରିବି ଗୁରୁଙ୍କର ସେବା କରିବି ସବୁଟା ମୋ ପାଇଁ ଗୁରୁଙ୍କର ଆଶା ମୁଁ ଯେଉଁଠି ରହିବି ସେବା କରିବି ଦୃଢ ସଂକଳ୍ପ ବ୍ରତ ତୁମେ ନହେଲେ ଭଜନ କରିପାରିବନି ଭଜନର ବୟସ ଚାଲିଯିବ ଯାହା ତୁମର ସେଇ ଅବସ୍ଥାଟା ରହୁଥିବ ସବୁବେଳେ ଜୀବନରେ ଶିଖିବି ପାରିବନି ତୁମେ ବହୁତ କିଛି ଶିଖିବାକୁ ପଡ଼େ ଜୀବନ ତୋର ବିଶ୍ୱାସତା କେମିତି ଆସିବ ଏସବୁ ବିପଦ ବିଭିନ୍ନ ପ୍ରକାର କଣ କୁହାଯାଏ ବାଧା ବିଘ୍ନର ସମ୍ମୁଖୀନ ହେଲା ପରେ ଜଣେ ବ୍ୟକ୍ତିର ଅଭିଜ୍ଞତା ବଢେ ଶରଣାଗତି ବଢେ ଭରସା ଭଗବାନଙ୍କ ଉପରେ ବଢେ ବିଭିନ୍ନ ବାଧା ବିଘ୍ନର ଯେମାନେ ବାଧା ବିଘ୍ନ ଜୀବନରେ ସହି ନାହାନ୍ତି ସେମାନେ ବଡ କେବେ ହେଇନାହାନ୍ତି ଆଉ ସେମାନଙ୍କର ବଡ଼ା ମିଠା ସେମାନେ ଯୋଉ ବଡ଼ କଥା ରହିଛନ୍ତି ବିନା ବାଧା ବିଘ୍ନରେ ସେଥିରେ ତାଙ୍କର କିଛି ବିଶେଷ ଫଳବତୀ ହବନି କାହିଁକି ତାଙ୍କର କିଛି ଅଭିଜ୍ଞତା ନାହିଁ ସେଥିରେ ଅଭିଜ୍ଞତା କିଛି ଆଜି ପ୍ରଭୁ ଯୋଉ ଜୀବନରେ ଆଜି ତାଙ୍କର 70 ବର୍ଷର ବୟସରେ ଯୋଉ ଆରମ୍ଭ କଲେ ଗୋଟେ ଯୋଉ ଆନ୍ଦୋଳନ ହରେ କୃଷ୍ଣ ଆନ୍ଦୋଳନ ପ୍ରଭାବ ଲେଖୁଥିଲେ ଏଟା ଆନ୍ଦୋଳନ ଶବ୍ଦ ଦେଇଥିଲେ ଆନ୍ଦୋଳନ ମାନେ କଣ ଆନ୍ଦୋଳନ କିଏ କରନ୍ତି ଆନ୍ଦୋଳନ ଲୋକ ମିଶିଯିବେ ସବୁ ଗୋଟେ ସେଲ୍ଫ ମାଇଣ୍ଡେଡ୍ ଲୋକ ସବୁ ଯିବେ ତାଙ୍କର କିଛି ଦାବି ପାଇଁ ଆନ୍ଦୋଳନ କରନ୍ତି ଆମର ଦାବି ପୂରଣ ହଉ କୁହନ୍ତି ଆମ ଦାବିଟା ପୂରଣ କର ଏଟା ଆନ୍ଦୋଳନ କରନ୍ତି ସେମାନେ ସେ ଗୋଟେ ଆନ୍ଦୋଳନ କରନ୍ତି 70 ବର୍ଷ ବୟସରେ ଜଣେ ଆନ୍ଦୋଳନ କରିଥିଲେ ବିଶ୍ୱରେ ହରେ କୃଷ୍ଣ ଆନ୍ଦୋଳନ ଆଜି ସମଗ୍ର ବିଶ୍ୱ ସେଟାକୁ ଝୁରି ହେଉଛି କେତିକି ବାଧା ବିଘ୍ନ ଜୀବନ ସହିଛି କେମିତି ଘର ଛାଡ଼ିଲେ କେମିତି କୁହ କେମିତି ବୃନ୍ଦାବନ କୁଆଡେ ଛାନ୍ସି କୁଆଡେ ବହି ପ୍ରିଣ୍ଟିଂ କର କୁଆଡେ ବୃନ୍ଦାବନ କୁଆଡେ ଟାଙ୍ଗାରେ ଚଢିକି ମଥୁରାରୁ ଯାହା ଦିଲ୍ଲୀ ନିଜେ ବହିଲା ବହି ଆମେ ତାଙ୍କରି ସଂସ୍ଥା ରହିବେ ତାକୁ ଆମେ କଷ୍ଟ ଟିକେ ସହିପାରିବା କି ଆମେ କି ସାଧୁ ହବା କି ବା କି ଭକ୍ତ ହବା ଜୀବନରେ ଏତିକି ଇଚ୍ଛିରେ କୌଣସି ଜିନିଷ ମିଳେନି ସହଜରେ କୌଣସି ଜିନିଷ ମିଳେ ଭଗବାନ ଏଟା ଦେଖୁଛନ୍ତି ବ୍ରଜବାସୀମାନଙ୍କ ତାଙ୍କର ତ ତାଙ୍କ ବିପଦ ନୁହେଁ ତାଙ୍କ ଏଇ ପ୍ରେମର ଯାହା କୁହାଯାଏ ନିଦର୍ଶନ କେମିତି ବ୍ରଜବାସୀମାନେ ଭଲ ପାଉଛନ୍ତି ଭଗବାନଙ୍କୁ ଆଉ ଭଗବାନ କେମିତି ଭଲ ପାଉଛନ୍ତି ବ୍ରଜବାସୀ ଏଇଟା ଜୀବନର ଯୋଉ କ୍ରୀଡ଼ା ବ୍ରଜବାସୀମାନଙ୍କ ସହିତ ଭଗବାନ ଯୋଉ କ୍ରୀଡ଼ା କରୁଛନ୍ତି ଜୀବନରେ ଆମେ ଆମେ ଆନନ୍ଦ ଚାହୁଁଛେ ଭାଇ ଆନନ୍ଦ ଦେଖ ସେମାନେ କ୍ରୀଡ଼ା କରିକି ବିପଦ ଅଛି କୃଷ୍ଣଙ୍କୁ ଛାଡ଼ି କାହିଁ ଆନନ୍ଦ ପାଇବା ପାଇଁ ଚାହୁଁଛ ଯାହା ଆନନ୍ଦ ଅଛି କୃଷ୍ଣ ସେବାରେ ଅଛି ସଂକୀର୍ତ୍ତନ ଭଗବାନଙ୍କର ନାମ ସଂକୀର୍ତ୍ତନ ନାମ କୀର୍ତ୍ତନ କଥା ଶ୍ରବଣ ଆଉ ବିଗ୍ରହ ସେବା ବିଗ୍ରହଙ୍କର ଶ୍ରୀବିଗ୍ରହଙ୍କର ସେବା ଆମର ପଦ୍ଧତିରେ ଏଇଟା ରହିଲେ ନା ଶ୍ରୀବିଗ୍ରହ ଆରାଧନା ନିତ୍ୟ ନାନ ଶ୍ରୀଙ୍ଗାର ତନ୍ ମନ୍ଦିର ଅର୍ଚ୍ଚନା ଯୁକ୍ତାଶ୍ଚ ଭକ୍ତାଶ୍ଚ ଦିଟା ତୁମକୁ ବଞ୍ଚେଇକି ରଖିବ ସଂକୀର୍ତ୍ତନର ପ୍ରଚାର ସଂକୀର୍ତ୍ତନର ନାମର ପ୍ରଚାର ନାମ କୀର୍ତ୍ତନ ଆଉ ଇଏ ପ୍ରଭୁ ଅଦିତ୍ୟ ଭଗବାନଙ୍କର କୃପା ଅବତାର ବିଗ୍ରହଙ୍କର ସେବା, ଏଇଟା ତୁମକୁ ଶକ୍ତି କିଛି ଦେଇକି ସ୍ପିରିଚୁଆଲ ଏନର୍ଜି କିଛି ଦବ। ଡାଇରିଆ ରୋଗୀଟାକୁ ତୁମେ ଦବ ଆମର ନାଣି, ସେ କଣ ଖାଇଲେ କଣ ହବ, ଡାଇରିଆଟା ବଢିଯିବ ରୋଗୀଟା, ଡାଇରିଆ ରୋଗୀଟା ନା, ତାକୁ କଣ ଖାଇବାକୁ ଦବାକୁ ପଡିବ ଆଗେ, ଡାଇରିଆ ରୋଗୀଟା କଣ ଦେଲେ ସେ କଣ କଣ ପିଏ, ORS ପାଣି ଗୁଡା ଖାଲି ପିଅ, ଆଗେ ଜଳୀୟ ଅଂଶଟା ତମ ଦେହରେ ପଶି ଯାଉ, ତାପରେ ତମେ ଖାଦ୍ୟଟାକୁ ଗ୍ରହଣ କରିବାର ଶକ୍ତିଟା। ହେଲେ ଖାଦ୍ୟ କିଛି କାମ କରିବେନି, କିଛି ଖାଦ୍ୟ କାମ କରିବେନି, ସେ ଲୋକ ସେଭଳି କଳିଯିବ। ଆମେ ଯୋଉ ଆମର ଯୋଉ ଅବସ୍ଥା ଏଗୁଡ଼ା ସବୁ ଇଣ୍ଡାଇଜେସନ ହବ, ଏଗୁଡ଼ା ଆମର କିଛି ହବନି, କିଛି ଶକ୍ତି ନାହିଁ, ଆଧ୍ୟାତ୍ମିକ ଶକ୍ତି ଗୁଡ଼ା କିଛି ନାହିଁ ଆମର, ପିତାମାତାଙ୍କ ସଂସ୍କାର ନାହିଁ, ଏଗୁଡ଼ାକ କୋଉ ପୂର୍ବର ଅଜ୍ଞାତ ସ୍ୱୀକୃତି ଫଳରେ ଆମେ ଆସିଛେ, ସାଧୁଗୁରୁଙ୍କର ଚରଣ ଆସିପାରେ ଶୁଦ୍ଧ ସମ୍ପ୍ରଦାୟକୁ ଆସିଛେ, ସବୁବେଳେ ବିଚାର ରଖିବାକୁ ପଡିବ। ଏଇଟା ଗୋଟେ କେତେ ବଡ଼ ରାସ୍ତା, ଯୋଉ ରାସ୍ତାରେ କେବଳ ସବଳ ସୁସ୍ଥ ଆଉ ଦୃଢ଼ବ୍ରତ ମାନ ଲୋକମାନେ ଚାଲନ୍ତି, ଏଠି ୱିକନେସ୍ ବୀର ଲୋକମାନେ ଚାଲନ୍ତି ଭକ୍ତି ପଥରେ। ଲସ୍ ଲାଭ କ୍ଷେତ୍ରରେ ଦୁଃଖନାଥ ଅର୍ଜୁନଙ୍କୁ ଜୀବନରେ କେତେ ବଡ ବଡ ଲୋକମାନଙ୍କୁ ହରାଇ ଦେଲେ ମହାଭାରତ ଯୁଦ୍ଧରେ, କିନ୍ତୁ ସବୁ ଭୁଲିଗଲେ କେବଳ କୃଷ୍ଣ। ଆମେ କହିଲୁ ମୋ ମାଆର ଅସୁବିଧା ହେଲା, ମୋ ବାପର ଅସୁବିଧା ହେଲା, ଦେଖ ତାଙ୍କ ପୁଅ ଅର୍ଜୁନ ଫ୍ରେଶ୍ ପୁଅ, ଗୋଟେ ପୁଅ ଭଳି ପୁଣି ସେ ପୁଅ ଭଳିଆ ପୁଅ ଅଭିମନ୍ୟୁ, କେବେ ବି କେହି ଜଣ ଭୁଲିପାରିବେ ସେଭଳିଆ ପୁଅ ପୁଣି କୃଷ୍ଣ ଆମର। ଆମେ ଦେଖିବା ତାଙ୍କ ତୁଳନାରେ ସେମାନଙ୍କର ଯୋଉ ଯୋଗ୍ୟତା ଅଛି ଆମର କଣ ଅଛି, ଭଗବାନଙ୍କର ଯେଉଁ ଯେଉଁ କୌଣସି ଗୋଟେ ଭକ୍ତର ଉଦାହରଣ ଦିଅ ତୁମେ, ତାଙ୍କର ଗୋଟେ ଗୁଣକୁ ଆଣିକି ଆମ ସାଙ୍ଗରେ ଆମେ ତୁଳନା କରିବା, ଅର୍ଜୁନ ହଉ, ପ୍ରହ୍ଲାଦ ହଉ, ଧ୍ରୁବ ହଉ, ଦ୍ରୌପଦୀ ହଉ, କୌଣସି ଗୋଟେ ଭକ୍ତର ଉଦାହରଣ ତୁମେ ଆଣ, ତାଙ୍କର ଗୋଟିଏ ଗୁଣକୁ ଆଣିକି ତୁମ ଜୀବନରେ ତୁମେ ଦେଖ କମ୍ପେୟାର କରିକି ମୋର ଗୋଟେ କଣ ଅଛି, ତାହେଲେ ଆମେ ବୁଝିପାରିବା ଆମେ କେତେ ଦୁର୍ବଳ, ଆଧ୍ୟାତ୍ମ ଶକ୍ତିରେ ଆମେ ପୂର୍ଣ୍ଣ ଦୁର୍ବଳ। ସେଥିପାଇଁ ଆମକୁ ଖାଲି ପାଣିଟିଏ ଦରକାର, ପାଣି ପିଇକି ଡାଇରିଆ ହେଇଗଲେ ପରେ ପାଣି ଟିକେ ପିଇଲେ ତୁମେ ଟିକେ ବଡିଟା ଆକ୍ଟିଭ ହେଲା ପରେ ତୁମ ଯେଉଁ ଶକ୍ତିରେ ତୁମକୁ ଦରକାର ଏଥିରେ ଶ୍ରୀବିଗ୍ରହଙ୍କର ସେବା, ଶ୍ରୀବିଗ୍ରହଙ୍କର ଦାୟିତ୍ୱ, ନାମ ସଂକୀର୍ତ୍ତନ, ଏ ହରିକର ହରିକର ପ୍ରଚାର ଯେତେ ତୁମେ ଗଭୀର ଭାବରେ କରିବ ତୁମକୁ କିଛି ମିଳିଲା ସ୍ପିରିଚୁଆଲ, ଏ ଯେଉଁ ଯେମିତି ପାଣି ଜଳ ମିଳେ, ତାପରେ ତୁମର ଭୋଜନ କରିବାର କଣ ଆସିବ ଶକ୍ତି, ତୁମ ଖାଇବା ପାଇଁ ଡାଇଜେସନ କରିବା ପାଇଁ ଶକ୍ତି ଦରକାର ନା, ସେଭଳିଆ ଏଇ ସ୍ପିରିଚୁଆଲ ଜିନିଷ ଗୁଡ଼ାକ ଡାଇଜେଷ୍ଟ କରିବା ପାଇଁ ତୁମର ଗୋଟେ ଏନର୍ଜି ଦରକାର, ତୁମ ମୁଣ୍ଡରେ କିଛି ବସିବନି, ତୁମେ କଣ କରିପାରିବ, ତୁମକୁ କିଛି ଗଭୀରତା ଲାଗିବନି, ସମୟଟା କଥା କହୁଥିବ କଥା କହୁଥିବ, ସମୟଟା ଚାଲିଯାଉଛି, ତୁମକୁ କୌଣସି ଜିନିଷ ଗୁରୁତ୍ୱ ଲାଗୁନି, ଏଇଟା ତୁମକୁ କିଏ କରେ, ଜଣଙ୍କୁ ଗୋଟେ କିଛି ଗୁରୁତ୍ୱ ଲାଗୁନି ତୁମ ଭକ୍ତି ବିଷୟରେ, ତାକୁ କିଏ କିଛି କରିପାରିବି, ତାକୁ କହ ତୁ ଜପ କର, ତା ଜପ ପାଇଁ ଭିତରେ ହାତ ପଡ଼େ ତା ମନର ଜପ ରହୁ, ତାକୁ କିଏ କ'ଣ କରିପାରିବେ, ଏଇଟା ବି ଡାଇରିଆ କାମ, ଯେଉଁ ଡାଇରିଆ ରୋଗୀ ହେବେ ସେଇଭଳି, ତା ଦୁଇ ଘଣ୍ଟା ଜପ କଲେଣି ତା ନିଦ ଲାଗିଲାଣି, ମୁଢି ମୁଢି ହେଲାଣି, ମେଙ୍ଗ ଭଳିଆ ହଉଥିବ, ତାର ମୁଣ୍ଡ ଲାଗୁନଥିବ, କୋଉଠି ନିଦ ଲାଗିଲାଣି, ତାର କଣ ମୁଣ୍ଡକୁ କଣ ପଶି ଆସୁଥିବ, ତମେ ତାକୁ କିଏ କ'ଣ କରିପାରିବେ, ତାକୁ କିଏ ସାହାଯ୍ୟ କରିପାରିବେ, ତୁମକୁ ତାକୁ ଆଉ ଜଣେ ଜଣେ ତାକୁ କହିବ ତ ଜପ କର, ଆଉ କଣ କରିପାରିବ, ତା ତ ଶକ୍ତି ନାହିଁ ନା ସ୍ପିରିଚୁଆଲ ଶକ୍ତିଟା, ସେଟା କିଏ ଦେଇପାରିବ, ସେଥିପାଇଁ ଗୁରୁ ସଂସାର ଯୋଉ ରହିଛି, ଗୁରୁ ଯୋଉ ସଂସାରଟା କରନ୍ତି କେବଳ ଏଇ ଭକ୍ତ ଗୁଡା କେମିତି ଭଗବାନଙ୍କ ପାଖରେ ସେବାରେ ଟିକେ ଲାଗନ୍ତୁ, ଗୁରୁଙ୍କର ସେବା, ପରମ ଗୁରୁଙ୍କର ସେବା, ଯେମିତି ପ୍ରଭୁପଦ କହିଛନ୍ତି ଆଉ ଭୁକ୍ତି ସୁଶଙ୍କର କାହିଁକି ଗୋଟେ ସବୁ କହିଛନ୍ତି, ନାମ ସଂକୀର୍ତ୍ତନ କର, ଭୁକ୍ତି ସୁଶଙ୍କର, କିଛି ଶକ୍ତି ଗୁଡାକ ତୁମକୁ ମିଳେ, ତାପରେ ତୁମେ ସ୍ପିରିଚୁଆଲ ଡାଇଜେଷ୍ଟ କରିପାରିବ, ତାର ପାଇଁ ବୁଝିବ ମୁଁ ହଉଛି ଆତ୍ମା, ମୋର ଧର୍ମ ହଉଛି ଭଗବାନଙ୍କର ସେବା କରିବା, ମୋର କୌଣସି ଆସକ୍ତି, ମୋର ପିତା ମାତା ସମ୍ବନ୍ଧ ଜଗତର କିଛି ନାହିଁ, ଏସବୁ ଯାହା ସବୁ ହଉଛି ଗୋକୃଷ୍ଣଙ୍କ ସମ୍ବନ୍ଧ, ଆଉ କିଛି ସମ୍ବନ୍ଧ ମୁଁ ରଖିବିନି, ମୋର ସମସ୍ୟା ହେଇଗଲା, ମୋତେ ଭୋଜନ କରିବାକୁ ପଡିବ, ମୋ ସମୟ ନଷ୍ଟ କରିବିନି, ଏ ଯେଉଁ ଗଭୀରତାର ଗୋଟେ ଜଣଙ୍କର ଆସିବ କେମିତି ଆସିବ, ତାକୁ ତ କଣ ଶିଖେଇଲେ ଆସିବ, ତାକୁ କହିଲେ ଆସିବ, ତାର ନିଜର ଏଟା କଣ, ନିଜର ଅନୁଭବ ନିଜର ଏଟା, ସିଏ ଏତିକି ସମର୍ପିତ ହବ ସାଧୁଗୁରୁଙ୍କର ସେବା, ଏ ଭଗବାନଙ୍କର ସାଧୁଗୁରୁଙ୍କର ଶ୍ରୀବିଗ୍ରହଙ୍କର ସେବା କରି ତାକୁ ସେତିକି, ସେଇ ଯୋଉ ଯେମିତି ORS ପାଣି ପିଉଛ ସେଟା ଶକ୍ତି ଦେଇଦେଲା, ତାପରେ ତୁମେ କଣ କରିବ, ଡାଇଜେସନ ସେବା ପତ୍ର ଏଟା ସବୁ କଲା ମାନେ ତୁମକୁ ଶକ୍ତି କିଛି ସ୍ୱୀକୃତି ମିଳିଲା, କିଛି ଭଗବାନଙ୍କର କରୁଣା ମିଳିଲା, ତାପରେ ତୁମେ ଗୋଟେ ହୃଦୟଙ୍ଗମ, ସ୍ପିରିଚୁଆଲ ଜିନିଷଟା କଣ, ଏଟା ତୁମେ ଗୋଟେ ହୃଦୟଙ୍ଗମକୁ ଆସିବ, ବହୁତ କିଛି କଲା ପରେ ଆଉ ୱିକ୍ ଲୋକ ଗୁଡା ହେଲା, ଆମେ ବହୁତ କିଛି ସେବା କରିକି ସମର୍ପଣ ହେଇ ପୁରା ଭଗବାନଙ୍କର ସବୁ ବସ୍ତୁ ଗୁଡ଼ିକ ଆମେ ସମର୍ପଣ, ଗୋଟେ ବୋଧ ତୁମେ ଦେଖ ନା ଭକ୍ତ ଠାକୁର ଲେଖିଲେ, ଭକତି ବିନୋଦ ଦେଖେ ଆରତୀ ଗାଉଛନ୍ତି, କଣ ଗାଉଛନ୍ତି, ଜୟ ଜୟ ଗୋରାଚାନ୍ଦେ ଆରତୀ, ସନ୍ଧ୍ୟାବେଳେ ଆରତୀ, ସନ୍ଧ୍ୟାରେ ଆରତୀ ଆରତୀରେ ସେଥିରେ ଲେଖୁଛନ୍ତି କଣ ତାଙ୍କ ଭାବ, ଶିବ ଶୁକ ନାରଦ ପ୍ରେମେ ଗଦ ଗଦ ଭକ୍ତି ବିନୋଦ ଦେଖେ ଗୁରାର ସମ୍ପଦ ଭକ୍ତି ବିନୋଦ ମୁଁ ଦେଖୁଛି ସବୁ ଗୁରାର ସମ୍ପଦ ଇ କୋଉ କନସିୟସନେସ୍ ଇ କୋଉ ଚେତନା ଦେଖ ସବୁ ଭଗବାନଙ୍କର ଆମେ ତ ଆମ ଟୋଟାଲି ଜ୍ଞାନ ଶୁଣିଛି ଆସୁନି ଡାଇଜେସନ୍ କରିବାର ସ୍ପିରିଚୁଆଲ ଟିଚିଂସ ବା ଆଧ୍ୟାତ୍ମିକ ଶକ୍ତିକୁ ଏ ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ବା ଆଧ୍ୟାତ୍ମିକ ଜ୍ଞାନକୁ ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ଗ୍ରହଣ କରିକି ତ କିଛି ବୁଝି ହବନି ସେବାଟା କରୁଥିଲେ କ'ଣ ସେବାଟା ଜପଟା ନାମ କୀର୍ତ୍ତନ ଆଚାର୍ଯ୍ୟମାନଙ୍କର ସେବା ଏଇଟା କଲେ ଏଇ ପ୍ରାକୃତ ଇନ୍ଦ୍ରିୟମାନଙ୍କ ଉପରେ ଯେଉଁ କୃପାର ପ୍ରଭାବଟା ପଡ଼ିବ ସେଇଟା କ'ଣ ହବ ଏଇ ଅପ୍ରାକୃତ ଜ୍ଞାନଟା ଆସିବ ସେଇଟା ତୁମର ବୁଝି ହବ ଏଇଟା କୋଉ ଧର୍ମଟା ଏଇଟା ମୁଁ ଏଇଟା କରିବି ନା ଶିଖେଇକି ତୁମକୁ ତୁମକୁ କ'ଣ କେହି କହିଦେଲେ ହବ ପାଠପଢା ଏଇଟା କର 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 ଯେତେ ତୁମେ କର ସେ କହିବ ତାକୁ ତାକୁ ତ ଭଲ ଲାଗିବନି ତାକୁ ତାକୁ କିଛି ଗୁରୁତ୍ୱ ଲାଗିବ ହିଁ ନା ତୁମେ ଯେତେ ତୁମେ ପାଠ ପଢ ତୁମେ ଯେତେ ସିରିୟସରେ କୁହ ତାକୁ ଏଇଟା ଲାଇଟ୍ ଲାଗିବ କାହିଁକି ତାର ଇନ୍ଦ୍ରିୟ ମନ ଗୁଡା କ'ଣ ପ୍ରାକୃତ ଆଉ ସିଏ ଯେତିକି ଅପ୍ରାକୃତ ଜିନିଷ ଟଚ୍ରେ ଆସିବ ତାଙ୍କ କୃପାଟା ପାଇବ ଯେତିକି ସମର୍ପିତ ହେଇକି ଶ୍ରୀଙ୍କର ଆଚାର୍ଯ୍ୟଙ୍କର ପରମ୍ପରା ଆଚାର୍ଯ୍ୟ ଗୁରୁମାନେ ସେବା ଦେଇଛନ୍ତି ଶିକ୍ଷା ଦେଇଛନ୍ତି ସେଇ ହିସାବରେ ସେବା କିଛି କରିବ ତାର ଇନ୍ଦ୍ରିୟ ଉପରେ ସେତିକି କୃପା ଭଗବାନଙ୍କ କୃପାରେ ଇନ୍ଦ୍ରିୟ ଉପରେ ସେତିକି ଅପ୍ରାକୃତତ୍ଵ ଜାଗ୍ରତ ଏ ଅପ୍ରାକୃତ ଯେତିକି ତାର ଜାଗ୍ରତ ହେଲା ତା ସେତିକି ସ୍ପିରିଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଆସିବ ତା ସିରିୟସନେସ୍ଟା ସେତେ ବଢିବ କହି ପୋଛିକି ଏଗୁଡ଼ା କିଛି ହବ ଏତେ ବୁଝା ହେଉଛି ଗୋଟେ ଲୋକ କେବଳ ଗୋଟେ ଜିନିଷ ପାଇଁ ସେ କେମିତି ସେବାରେ ଆସୁ ସବାରେ ସେବାରେ ଲାଗିଗଲେ ସିଏ ତାର ନିଜେ ନିଜେ ବୁଝିଦେବ ଏଇଟା ନିଜେ ବୁଝିବା ବାଟ ଏଇଟା ନିଜେ ବୁଝିବା ବାଟ କୋଚିଂ ଯୋଉ ଯାଉଛ କ'ଣ ଟ୍ୟୁଟର ଯୋଉ ଅଛି କୋଚ କ'ଣ କର ଟ୍ୟୁସନ୍ ମାଷ୍ଟର ଯିଏ ସେ କ'ଣ କରିବ ସେ ତ ବୁଝଉଛି ନା ତୁମେ ଯେ ନ ଧରିପାରିଲା ପାଠଟା ସିଏ କ'ଣ କରିପାରିବ ସେ ବୁଝେଇଦେବ ପରେ ଟିକେ ନିକି କରିକି ସେ ବୁଝିଦେବ ଏଇଟା ବୁଝ ସେବାଟେ ବୁଝ ଏଇଟା ଏମିତି କର ସେମିତି କର ଯିଏ ନ ବୁଝିପାରେ ସେ କ'ଣ କରେ ସେ ପାଠକୁ ନ ବୁଝିପାରେ ସେ କ'ଣ କରିବେ ସେ ଘୋଷିଦେବ ତାର ଏମିତି ତାର ହଉନି ମାଷ୍ଟର ସେସବୁ ଦେଖିବେ ଏଇଟା ଇଏ ପାଠ ପଢିକି ଇଏ କିଛି ବୁଝୁନି ତ ସିଲେକ୍ସନ୍ ଦେଇଦେବ ଠିକ ତୁ ଏଇ ଦଶଟା ଏ କୋଡ଼ିଏଟା ଏଇଟା ଏଇଟା ତୁ ସିଲେକ୍ସନ୍ ଦେଇଦେବି ତୁ ଘୋଷି ଦେ ସେ ତାର ପୁରା ସେଇଟା ଘୋଷି ଦେଇଥିବ ସେଇଟା ପୁରା ଘୋଷି ଦେଇଥିବ ଯଦି ମେଟ୍ରିକ ପରୀକ୍ଷାରେ ସେଇଟା ଆସିଗଲା ତ ତାର ପାଞ୍ଚ ମାର୍କ ସେଟା ଘୋଷି ଦେଇ ତାର ବୁଝିନି କିଛି ଘୋଷି ଦେଇ ମଣ୍ଡଳ ରଖି ସେଇଟା ଖାଲି ହେବ ଯଦି ଏ ପ୍ଲସ୍ ବି ଜାଗାରେ ସି ପ୍ଲସ୍ ଡି ଅଛି ପଲା ସେଟା ଏ ପ୍ଲସ୍ ବି ଘୋଷିଛି ଆଉ ଏ ସ୍କୋୟାର ପ୍ଲସ୍ ବି ସ୍କୋୟାର ସେଟା ସି ପ୍ଲସ୍ ଡି ଆସିଗଲା ଆଉ ତା ମନ ରଖିବ ଯଦି ଘୋଷିଛି ସେଟା ବୁଝିନି ଆଉ ଯଦି ପଡ଼ିଗଲା ତ ପଡ଼ିଗଲା ପାସ୍ କରିଗଲା ଫାର୍ଷ୍ଟ କ୍ଲାସ୍ ପାଇଯିବ ଗଦଟା ଘୋଷି ଦେଇଛି ଆଉ ଯଦି ଓଲଟା ହେଇଗଲା ଗଲା ମଲା ତାର ଯୋଉ ଅବସ୍ଥା ଆମର ସେଇ ଅବସ୍ଥା ସେଭଳିଆ ହେଇଯାଉ ଯଦି ବୁଝିଗଲ ବୁଝିଗଲ ତୁମ ସେବାପତ୍ର କରିକି ତୁମେ ଯଦି କିଛି ବୁଝିଗଲ ବୁଝିଗଲ ସେବାପତ୍ର କରିଦେଲ ବାସ୍ ତାର ପ୍ରାକୃତ ଅପ୍ରାକୃତ ଇନ୍ଦ୍ର ଗୁଡ଼ାକ ଅପ୍ରାକୃତ ଜ୍ଞାନ କିଛି ପାଇଗଲେ ଗୁରୁଙ୍କର କୃପାର ଅପ୍ରାକୃତ ଜ୍ଞାନଟା ପାଇ ସେ ହୃଦୟଙ୍ଗମ କରିକି ସେ ତାର ନିଜେ ତାର ଗପରେ ତା ବଢେ ନହେଲେ ଆଉ ଗୋଟେ ଉପାୟ ରହିଲା ସଟକଟ ଏ ଯେଉଁ ମୂର୍ଖ ସେ ତାର କହିଦେବୁ ସାର୍ ମୁଁ ଟ୍ୟୁସନ୍ ପଇସା ଗୋଟେ ନିଅନ୍ତୁ ମୋର ଆଜ୍ଞା ହବନି ପାଠ ହବନି ମୁଁ ଆଉ ବୁଝିପାରୁନି କିଛି ମାଷ୍ଟର କହିବେ କ'ଣ ମୁଁ ପଇସାଟା ନେଉଛି ନା କ'ଣ କରିବା ଆଗକୁ ଯେଉଁଠି କିଛି ରାସ୍ତା ଦେବ ସେ ସିଲେକ୍ସନ୍ କରିବେ ସେ କ'ଣ କରିବ ଏଇଟା 2020 ସେ 2017 ଧରିବ ମ୍ୟାଥମେଟିକ୍ସ ସାଇନ୍ସ ତାର ଗୋଟେ ପେପର ହବନି ତାର ମ୍ୟାଥମେଟିକ୍ ସାଇନ୍ସ 2017-16 କ'ଣ ଆଣିବ କ୍ୱେଶ୍ଚିନ୍ ପେପର ଆଣିକି ତା ଦେହରେ ସବୁ ସିଲେକ୍ସନ୍ ମାନିକି ଦେଇଦେବ କାହିଁକି ଏଇଟା ସବୁ ଘୋଷିଦେ ସେ ତାର ବୁଝୁ ନହେଲେ ତାର ଘୋଷି କରିବ ମାଷ୍ଟର ବି ସେ ତା ପାସ୍ କରିବାର ଅଛି ସେଟା ଘୋଷିଦେଲା ତ ବାଜିଗଲେ ତ ପାସ୍ କରି ଚାଲ ଆଜି ଏମିତି ନ କରିପାରେ ତାର ହୃଦୟଙ୍କ କିଛି ହେଉଛି ତାର ଏଇ ସରଳ ଭାବରେ ତା ସାଧୁ ଆଜ୍ଞା ଆମେ ତ ମୂର୍ଖ ଲୋକ ଆଜ୍ଞା ମୋ ଦ୍ୱାରା କିଛି ହବନି କେମିତି କ'ଣ କରିବି ଆଜ୍ଞା କହିଲେ ଠାକୁରଙ୍କୁ କେମିତି କ'ଣ ପାର କରିବି ତାକୁ ସେମିତି ମାଷ୍ଟର ସର୍ଟକଟ ଗୁରୁ ସର୍ଟକଟ ରାସ୍ତା ଦେବେ ତୋର କିଛି କରିବା ଦରକାର ଯା ତୁ ଏ ସେବା କର ତୋ ଜୀବନଟା କଟେଇ ଦେ ଯା ତୁ ସରଳଟା କରିଦେ ସେ ସେଟା ସରଳରେ କରିଦେବ ତାର ଏତେ କିଛି ବୁଝିବା ଦରକାର ତାର ସରଳ ତାର କରୁଛି ଆଉ କ'ଣ ସବୁ କହିଛି ପାଚିଲା ଧାନ ମହି ଦେଉଛି ମୋତେ କହିଛନ୍ତି ତମର ମହି ଦେବି ମୋର ଦେଉଛି ଆଉ ସେ ତାଙ୍କର ଧାନ ତାର ପାଚୁ ଥାକୁ କି ମୋତେ ଯାହା ହଉ ମୋର ତୋର କ'ଣ ମୋତେ କହିଛି ମୁଁ ଦେଉଛି ଆଉ କ'ଣ ସରଳତା ତୁ ପାଳ ହେଇ ଚାଲିଲୁ ଏଭଳି ଆମର କ'ଣ ମୋତେ ଦିଅଟା ନା ସରଳତା ଅଛି ନା ଆମେ ସେବା କରିକି ଅପ୍ରାକୃତ ଜ୍ଞାନ ପାଇଁ ନିଜେ ହୃଦୟଙ୍ଗମ କରିପାରୁଛେ ମଝି ମଝିକା ସ୍ଥିତି ରହିବ ସବୁବେଳେ ନିଜ ବୁଦ୍ଧିଟା ଲଗଉଛି କାର୍ଯ୍ୟ କରୁଛି ସେଥିରେ କିଛି ହବ ସେଥିପାଇଁ ଏଇ ଯୋଉ ଜ୍ଞାନ ଗୁଡା ସବୁ ବୁଝିବା ପାଇଁ ହେଲେ ଅପ୍ରାକୃତ ଜିନିଷ ଗୁଡା ନା ବୁଦ୍ଧି ଏଗୁଡ଼ାକ ସବୁ ବୁଦ୍ଧି ବୁଦ୍ଧିର ଅଗୋଚର ଏଇଟା ତେଣୁ ଭଗବାନ ଯୋଉ ବିଭିନ୍ନ ପରିସ୍ଥିତିରେ ଭକ୍ତକୁ ସବୁ ରଖନ୍ତି ବିଭିନ୍ନ ସମସ୍ୟା ବିଭିନ୍ନ ବାଧା ବିଘ୍ନ ଦେଇକି ନେବେ ତା ଦ୍ୱାରା ତାକୁ ବହୁତ ବଡ ଶିକ୍ଷା ମିଳେ ଅନୁଭବ ମିଳେ ସେଟା ତାର ସମ୍ପତ୍ତି ହେଇଗଲେ, ସେଟା ତାର ସମ୍ପତ୍ତି। ପାଣ୍ଡା ମାନେ ଯୋଉ ବୁଲିଛନ୍ତି କେଉଁଠି, ବାର ବାର ବର୍ଷ ବନରେ ବୁଲିଛନ୍ତି, ଅଜ୍ଞାତ ବର୍ଷ ଲଗେଇଲେ କେତେ ବର୍ଷ, ତେର ବର୍ଷ, ତେର ବର୍ଷ ସବୁ ବୁଲିଛନ୍ତି। ତା ଭିତରେ କେତେ ଅସୁର, କେତେ ଜାଗା, କେଉଁଠି ପାଣି ପିଇବାକୁ ନାହିଁ, କେଉଁଠି ଯକ୍ଷ ଭେଟିଲାଣି, କେଉଁଠି ଦ୍ରୌପଦୀ ହରଣ କରିକି ଦୟାଦ୍ରତା ନେଇଗଲାଣି, କେଉଁଠି ଯକ୍ଷ ମାନେ ଆସିକି ହରଣ କରି, କେତେ କଣ ଅବସ୍ଥା ତାଙ୍କର ଯାଇଛି। ସେସବୁ ସେସବୁ ଜୀବନର ସେସବୁ ଅବସ୍ଥାରେ ସେମାନେ ସବୁ ସୋପାନ ଚଢ଼ିଛନ୍ତି, ଉପରକୁ ଉଠିଛନ୍ତି, ଉପରକୁ ଉଠିଛନ୍ତି ନା ତଳକୁ ଖର୍ଚ୍ଚନ୍ତି। ଯେତେ ତୁମକୁ ଜୀବନର ବିପଦ ଆସିବ, ଯେତେ ମାନେ କ'ଣ ଲାଞ୍ଛନ ଆସିବ, ଯେତେ ପ୍ରକାର ବାଧାବିଘ୍ନ ଆସିବ, ସେ ସମୟରେ ତୁମର ଶରଣାଗତିଟା ବଢିବ, ସେଥିରେ ତୁମର ଅଭିଜ୍ଞତା ଗୋଟେ ବଢିବ। ଆଉ ବିଭିନ୍ନ ପ୍ରଲୋଭନରେ ତୁମେ କହିବି ଏଇଟା ଭଲ ଫେସିଲିଟି ଅଛି, ଏଠି ଖାଇବାକୁ ମିଳୁଛି, ଏଠି ଏହା ଅଛି, ତାହା ଅଛି, ମୁଁ ଚାଲି ଆସିବି, ଏଠି ଅସୁବିଧା ଗୋଟେ ବେଡ଼ିପତ୍ର ବାନ୍ଧିକି ପଳିଛି, ଏମିତି ଜୀବନ ହେଇପାରିବ, ଏମିତି ଜୀବନରେ ତୁମେ କିଛି ମିଳିବ, ଏଠି ଜୀବନଟା ବି ସେମିତି ନୁହେଁ, ଆଧ୍ୟାତ୍ମିକ ଜୀବନ ସେମିତି ନୁହେଁ। କୃଷ୍ଣ ତୁମକୁ କିଛି, ତୁମେ ଯଦି କୃଷ୍ଣର ସେବା କରୁଛ, କୃଷ୍ଣ ତୁମକୁ ଦେବେ ନା ଖାଲି ହାତରେ ଫେରେଇ ଦେବେ, ଏ ଦେବେ ନା, ସେ ଦେବା ପାଇଁ ହେଲେ ତାଙ୍କର ଦେବାର ରାସ୍ତା ନେଉଛି, ସେ ଦେବେ କ'ଣ, ସେ ଅନୁଭବଟାକୁ ଦେବେ, ଯେଉଁଟା ତୁମେ ଜୀବନ ଧରି ସେଟା ହୃଦୟ ଭିତରେ। ପାଣ୍ଡାମାନେ କାହିଁକି କୃଷ୍ଣଙ୍କୁ ଭୁଲିପାରନ୍ତି, ଦ୍ରୌପଦୀ କାହିଁକି ଜୀବନରେ କେବେ କୃଷ୍ଣଙ୍କୁ ଭୁଲିପାରନ୍ତି, ସେତିକି ସେଇ ଯେତିକି ଯେତିକି ସମୟ ତାଙ୍କ ଦୁଶାସନ ହଇରାଣ କରିଛନ୍ତି, ସେତିକି ସମୟ ଯେଉଁ ଡାକିଛନ୍ତି ସେଟା ତାଙ୍କ ସମ୍ପତ୍ତି, ବାସ୍, ସେ ବିପଦର ସମ୍ପତ୍ତି ପାଇଲେ। କୃଷ୍ଣ ଯେତେବେଳେ ପରିଭ୍ରମଣିଆ କରୁଥିଲେ, ସେ ସେଇ କଥାକୁ ମନେ ରଖିନାହାନ୍ତି, କୃଷ୍ଣ ଆସି ଦ୍ରୌପଦୀ ସାଙ୍ଗେ ପରିଭ୍ରମଣିଆ କରନ୍ତି, ତାଙ୍କୁ ବହୁତ ତାଙ୍କ ସହିତ ଅଥଟା ପରିହାସ ସବୁ କରନ୍ତି, ସାହାଯ୍ୟ କରନ୍ତି, ରୋଷେଇ କରନ୍ତି। ଦ୍ରୌପଦୀଙ୍କର ସେଇଟା ମନର ନାହିଁ, ମନର ଅଛି କେଉଁଟା, ଯେଉଁ ସମୟରେ ଦୁଶାସନ ବସ୍ତ୍ର ଧାରଣ କରିଛନ୍ତି, ଭଗବାନ ଯେଭଳି ଭାବେ ତାଙ୍କୁ ବସ୍ତ୍ର ଦେଇଛନ୍ତି, ସେ ଯେଉଁ ଅନୁଭବଟାକୁ, ସେଇଟା ତାଙ୍କ ଜୀବନର ବଡ଼ ସମ୍ପତ୍ତି, ସେଇଟା ହେଉଛି ଧରିକି ବସୁଛନ୍ତି। ତେଣୁ ଜୀବନରେ କେତେ ବାର କେତେ ଜୟଦ୍ରଥ ନଉ, କ'ଣ ମିଳୁ, ସବୁବେଳେ ଚିନ୍ତା କର, ମୋତେ ସେ ଯେଉଁ ସୁଖ ମିଳିଛି, ସେ ଯେଉଁ ସହାୟ ମିଳିଛି, ସେ ଯେଉଁ ଭରସା ମିଳିଛି, ସେଟା ମୋ ଜୀବନର ବଡ଼ ସମ୍ପତ୍ତି। ଯିଏ ଯେଉଁ ସମ୍ପତ୍ତି ସବୁ ପାଇଛନ୍ତି, ପଡ଼ିଲା ଏତେ ବିପଦ, ବାପା ବାପା ଏମିତି ବିଷ ଦେଉଛନ୍ତି, ହସ୍ତି ଦ୍ୱାରା ପେଷଣ କରୁଛନ୍ତି, ଅଗ୍ନିରେ ପକେଇ ଦେଉଛନ୍ତି, ପଡ଼ିଲା ସେଇଟାକୁ ମନେ ରଖିଛି, ସେଇଟାକୁ ମନେ, ସେଇଟା ତାଙ୍କର ଭଜା, ସେଇଟା ହିଁ ତାଙ୍କ ଜୀବନର ଭଜା ଥିଲା। କେତେ ବଡ଼ ଅନୁଭବ, ଅଗ୍ନିରେ ଜ୍ୱଳନ୍ତ ଅଗ୍ନିରେ ପକାଯାଉଛି, ଅଗ୍ନି ଶୀତଳ ହେଇଯାଉଛି, ତା ଧର୍ମ ଛାଡ଼ି ଦେଉଛି, ପ୍ରହ୍ଲା ଜାଣିଥିଲେ ଆଉ କିଏ ଜାଣିଲେ, ପ୍ରହ୍ଲା ସେ ଅନୁଭବଟା ତାଙ୍କର ରହିଛି। ବ୍ରଜବାସୀମାନଙ୍କର ଏଇ ଅନୁଭବ, ଭଗବାନ ସେଥିପାଇଁ ସବୁ ଡାକୁଛନ୍ତି, ଯୋଗମାନେ ଡାକୁଛନ୍ତି ବିଭିନ୍ନ ଅସୁରମାନଙ୍କୁ, ବିଭିନ୍ନ ଲୀଳା ଆସ୍ୱାଦନ ବି ହେଉଛି, କୃଷ୍ଣ ବି ତାଙ୍କର ଶରଣାଗତ ଭକ୍ତକୁ ପ୍ରେମ ପ୍ରଦାନ କରୁଛନ୍ତି, ଦେଖାଉଛନ୍ତି କେମିତି ମୁଁ ମୋ ଶରଣାଗତ ଭକ୍ତକୁ ସୁରକ୍ଷା ଦେଉଛି। ଭକ୍ତଙ୍କର ବି ପ୍ରଭୁଙ୍କ ପ୍ରତି ଯେଉଁ ଶରଣାଗତ ଭାବଟା ଉତ୍ତରୋତ୍ତର ବର୍ଦ୍ଧିତ ହେଉଛି। ତେଣୁ ଏଠି ସୁଖ ଘୋଷଣା କରୁଛନ୍ତି, କ୍ରୀଡ଼ା ଶକ୍ତି ସୁପେ ସୁତଦଗା ଦୂର ଚାରିଟା, ବୃନ୍ଦାବନ କେବଳ ଏଇଟା ତାଙ୍କ ସମ୍ପତ୍ତି ଥିଲା, କ୍ରୀଡ଼ା କରିବା, ଗାଈ ଛାଡ଼ିଦେବା, ଖେଳିବା, ଆଗରୁ ସବୁ କ'ଣ ଗାଈ ଯେଉଁ ନେଇ ଚରିକି ଜାଣିଛୁ, ବଡ଼ ବଡ଼ ବର ଗଛ ଥାଏ, ପୁସ୍ତ ଗଛ ଥାଏ, ଆମ୍ବ ଗଛ ଥାଏ, ଗାଈ ଛାଡ଼ିଦେବେ, ଗାଈ ଛାଡ଼ିଦେଇକି କ'ଣ କହିବେ, ଗଛ ଉପରେ ଚଢ଼ିବେ, ଗଛ ଉପରେ ଖେଳା ଖେଳି ସବୁ କରିବେ, ଦୌଡ଼ା ଦୌଡ଼ି ପାଗୁଡ଼ି ଫାଗୁଡ଼ି ଖେଳିବେ, ତାପରେ ଦେଖିବେ ଗାଈ ଗୁଡ଼ା ଦୂରକୁ ପଳେଇଲାଣି, ଗଛ ଉପରେ ଚଢ଼ିଲେ ଚଢ଼ ଦେଖିଲୁ କୁଆଡ଼େ ଗଲେ, କହିବେ ଦେଖାହେବ ନଥିବେ, କୁଆଡ଼େ ଦେଖିଲେ ପଳେଇଲେ ତୃଣ ଭିତରେ କେଉଁଠି ଗଛ ଭିତରେ ଉଚ୍ଚେ, ସେ ଗଛ ଉପରେ ଚଢ଼ି ସକାଳ ଦେଖି କେବଳ କ୍ରୀଡ଼ା ହିଁ କରୁଥିଲେ। ଏତେ ଜୀବନରେ ଏତେ ଗୁଡ଼ାଏ ଏତେ ଆମର ଭାର ନବା ତ ଗୋଟେ କାର୍ଯ୍ୟ ନାହିଁ, କେବଳ ଯାହା ଆମେ ଦାୟିତ୍ୱ ନଉଟା ନଉଛେ, କ'ଣ ଗୁରୁକୃଷ୍ଣଙ୍କର ଯେଉଁ ଦାୟିତ୍ୱଟା ଆମେ ନଉଛେ ସେଟା ଗୋଟେ ଆମ ଉପରେ ଭାର ନୁହେଁ, ସେଟା ଗୋଟେ କ'ଣ, ଯିଏ ସେବାଟା ଗୋଟେ ଭାର ବୋଝ ବୋଲି ମନେ କଲା, ସେ ସେଇଠି ଅଟକିଲା, ତା ଭକ୍ତିବୋଧ ସେଇଠି ସ୍ଥଗିତ। ସେଇ ଲୋକ ଯଦି ଘରେ ଥାନ୍ତା, ସେ କ'ଣ କରିଥାନ୍ତା, ଗଧ ଭଳିଆ ଦିନ ରାତି 24 ଘଣ୍ଟା କରିଥାନ୍ତା, ଏଠି କଣ୍ଡିସନ କିଛି କରିଥାନ୍ତା, ଆଜି ଆମେ ଯେତେବେଳେ ଭଗବାନଙ୍କ ସେବା କରୁଛେ, ଆମେ କ'ଣ ଗୋଟେ ବୋଝ ବୋଲି ମନେ, ଏତେ ସେବା, ଏତେ ଏଇଟା କରିବା, ଏଇଟା ଇଏ କରିବା, ସ୍ଥଗିତ ହେଇଗଲା ତୋ ଭକ୍ତି ମତ, ଆଉ ତୁ ଆଗେଇ ପାରିବୁ, ରହିଗଲ, ଏଇଟା ହିଁ ଆନନ୍ଦ, ଆଉ କିଛି ନାହିଁ, ସେବାର ଆନନ୍ଦ ନା ଆଉ କ'ଣ, ସେବା ସୁଖର ଆନନ୍ଦ, ଯେଉଁମାନେ ଜୀବନରେ ସେବା ସୁଖ ପାଇନାହାନ୍ତି ତାଙ୍କ ଜୀବନ ସବୁବେଳେ ନିରାଶମୟ ଜୀବନ, ଭଜନ ନାଁରେ ସେମାନେ ସେବା ସୁଖ ତାଙ୍କୁ ମିଳିଲେ ନା, ସେ ନାମଟା ରଖୁଥିବେ ମୁଁ ଭଜନ କରିବି, କିନ୍ତୁ ଦେଖ ସେ ଚିନ୍ତା କରି ଦେଖାଯାଏ, କ'ଣ ଭଜନ କରିଛ, କ'ଣ ମିଳିଛି ତୁମକୁ, ଯେତେବେଳେ ଜପ କଲେ ଏହା କରିବି, ମୁଁ ଏହା କରିବି, ତା କରିବି, ତୁମେ ଯାହା କର ସୁଖ ମିଳିବନି ତୁମକୁ, ଆଉ ତୁମ ଇନ୍ଦ୍ରଟା କ'ଣ, ଅପ୍ରାକୃତ ପ୍ରାକୃତ ଇନ୍ଦ୍ରିୟ ଗୁଡାକ ଅପ୍ରାକୃତ ତ ପାଇନା, ତୁମେ ଏଥିରୁ କିଛି ରସ କିଛି ପାଇବି, ଏଣେ ଜ୍ଞାନ ଜ୍ଞାନ ଗୁଡାକ କିଛି ପାଇବ, ତାକୁ ତାକୁ ଯଦି ଭଲ ଭାବରେ କୋଉଠୁ ନ କହିପାରିଲ, ଲୋକ ଯଦି ପ୍ରଶଂସା କଲେ ପୁଣି ମନ ସୁଖେଇକି ଆସିବ, ଯାଇଥିଲେ ରୋଚନ ଦେବ, ସେ ଆଉ ଭଲ ହେଲାନି, କି ଲୋକ ଭଲ ପାଇଲେନି, ଯଶୁ ମାନେ ଏତେ ପଢ଼ିଦିବ ତାର ଗଲା ତୁମ ଯଶୁ ଗୋଟା ଭଳିଆ ପାଠ ଭଳିଆ ଲାଗିବ, ଏଇଟା ଏଇଟା ସେ ଜିନିଷ ନୁହେଁ ନା, ସେମାନଙ୍କୁ ତୁମ ବଢ଼ିଲେ ମାନେ ତୁମର ଜିନିଷଟା ପ୍ରଗତ ହେଇଯାଉଛି, ଆଉ ପ୍ରଗତି ହେଉନି, ଆଉ ବ୍ରଜବାସୀ ମାନଙ୍କର ତ କିଛି ନଥିଲା, ବ୍ରଜ ବାଳକ ମାନଙ୍କର କିଛି କ୍ରୀଡ଼ା ଶକ୍ତ ସବୁବେଳେ ଖେଳୁଥିଲେ, ଆନନ୍ଦ କରୁଥିଲେ, ଭକ୍ତର ଏଇଟା ଆନନ୍ଦ, ସେବା ଆନନ୍ଦ, କ୍ରୀଡ଼ା ଶକ୍ତି ପୁରା କ୍ରୀଡ଼ାରେ ଆସକ୍ତି ଥିଲେ କୃଷ୍ଣ ବଳରାମ ସବୁ ସଖା ମାନେ, ଏଇ ପରମ ଚାରିଣ ତଦଗା ବହୁତ ଦୂର ଚାରିଣ, ଗାଈମାନେ ସବୁ ବହୁତ ଦୂରକୁ ପଳେଇଯାଇଛି, ଇଏ ମୁଞ୍ଜା ବନରେ ନିଜେ ନିଜେ ଚର୍ଚ୍ଚରେ ହେଇଯାଉଛନ୍ତି, କୃଷ୍ଣ ବଳରାମ ମାନେ ସଖାମାନେ ସବୁ କଣ ଅଛନ୍ତି, କ୍ରୀଡ଼ାରେ ଆସକ୍ତି ହେଇଛନ୍ତି, ତେଣୁ ନିଜେ ଚର୍ଚ୍ଚରେ ଯେତେବେଳେ ଗାଈ ଯାଉଛନ୍ତି, ଗୋମାତାଙ୍କୁ ତୁମେ ଛାଡ଼ିଦେବ, ଛାଡ଼ିଦେଲେ କଣ ହେବ, ସେ ଖାଲି ଗୋଟେ ମୁଁ ଥରେ ଏଠି ମାରିଦେବ, ଏ ଘାସ ମାରିଦେବି ପୁଣି ପଳେଇଯିବ ଦୁଇଟିରେ, ସେପଟେ ସେପଟେ ପଳେଇବେ, ସେପଟୁ ତା କାମ ହେଲା, ସେ ଖାଲି ଖାଲି ବୁଲିବୁ ଲୋଭରେ, ଦୃଢ଼ ଲୋଭରେ, ଏଠି ଭଲ ଘାସ ଚାଲ ଟିକେ ସେଠି, ଗୋପମାନେ କଣ କରନ୍ତି, ଇଏ କରିକି ଘେର କରିକି ଜଗନ୍ତି ରଖନ୍ତି, ତୃଣ ଲୋଭରେ ପଳେଇଗଲେ, ବିବଶ ତୃଣ ଲୋଭ ଗୋବର, ଗୋଟେ ଗୋବର ଭିତରେ ପୁରା ଗଭୀର ଜଙ୍ଗଲ ଭିତରକୁ ବୃନ୍ଦାବନ ଅତ୍ୟନ୍ତ ଅତ୍ୟନ୍ତ ଗଭୀର ପ୍ରଦେଶକୁ ପ୍ରବେଶ କରିବେ ସଖା ମାନେ, କୃଷ୍ଣ ମଞ୍ଜାବନ ମଞ୍ଜା ଟବିରେ ଇଲ୍ଲାଟା ହଉଛି ମଞ୍ଜାବନରେ, ଅତି ଉଚ୍ଚ ଘନ ତୃଣ ବିଶେଷ ବନ ନିର୍ବିଶୁ, ଆଚ୍ଛା ଶାଖା ଗ୍ରୀଷ୍ମ ଦିନର ଘଟଣା, ମୁଞ୍ଜା ମୁଞ୍ଜା ଟବି ବା ମୁଞ୍ଜା ବନ ଭିତରେ ପଶି ଯାଇଛନ୍ତି, ଏ ଯୋଉ ବେତ ଇସିକାଣ ସ୍ୱରାଖ୍ୟାତୁ ତୃଣ ବିଶେଷଣ, ସ୍ୱର ଭଳିଆ ଦେଖୁନା କଣ ଟା କୁହ, କଣ କହୁଥିଲେ ଗୁରୁ, ବେତ ବେତ ବନ ଦେଖୁନ ସ୍ୱର ଭଳିଆ ସିଧା ବେତ, ତାଦେହରେ ସବୁ ସେଟା ପୁରା ଘଞ୍ଚ ଦେଖୁନ, ବେତଟା କେତେ 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 ଟା, 8 ଫୁଟ 10 ଫୁଟ ତା ଭିତରେ, 7 ଫୁଟ 8 ଫୁଟ ତା ଭିତରେ ବସି ଯାଇଛନ୍ତି, କିଏ ଗୋମାତା ବସିଗଲେ ଗୋହର ଭିତରେ, କିଏ କିଏ ଯାଇଛନ୍ତି, ଅଜା ଅଜା ମାନେ କିଏ ଛେଳି, କୃଷ୍ଣଙ୍କ ଗୋଠରେ ସଖାମାନଙ୍କ ଗୋଠରେ ଅଜା ମାନେ ଥିଲେ, ତାମାନ ନାହିଁ ଛେଳି କ୍ଷୀର ତୁମେ ଲଗେଇବ, ମଇଁଷି କ୍ଷୀର ଲଗେଇ ପାରିବେ, ବ୍ରଜରେ ଭଗବାନ କୃଷ୍ଣ ତାକୁ ଥିଲେ, ନନ୍ଦ ମହାରାଜ କିଛି ଛେଳି ରଖିଥିଲେ, କାହିଁକି ରଖିଥିଲେ, ଛାଗର କ୍ଷୀର ଛାଗର ଘୃତ ତାକୁ ବହୁତ ରୋଗ ତାର ନିବାରଣ କରେ, ରୋଗ ଶକ୍ତି ନିବାରଣ ଶୁଣୁଛି, ସେମାନଙ୍କ କଣ ମେଡିସିନ ଅଲଗା ଏଲୋପାଥିକ ନଥିଲା କି ହୋମିଓପାଥିକ ନଥିଲା କିଛି ନଥିଲା, ସେମାନେ ରଖିଥିଲେ, ଚାଷୀ ମଧ୍ୟ ଲୋକ ଗାଈ ଗୋରୁ ନିଅନ୍ତି, କୋଉଠି ମାଡ଼ ହେଇଗଲା କୋଉଠି କଣ ହେଲା ସବୁ ଜାଣନ୍ତି ସବୁ, ଅଜା ଗାଭୋ ମହିଷୀ ଆସିଛ, ମହିଷୀ ବି ଥିଲେ, କେବଳ ରଜାରେ ମହିଷୀ କ୍ଷୀର ସେ ବ୍ୟବହାର କରନ୍ତି, ଯେହେତୁ କୃଷ୍ଣ ଉପାନନ୍ଦଙ୍କର ମହିଷୀ ଗୋଟେ ଗୋଟେ ଥିଲା, ନହେଲେ ଅଲଗାଟା ମହିଷୀ କ୍ଷୀର ଲାଗିପାରିବ, ଆଜି ବି ସେ ପ୍ରଥା ସାର ମହିଷୀ କ୍ଷୀରକୁ ଲଗାନ୍ତି, ଅଜା ଗାଭୋ ମହିଷୀ ଆସିଛ ନିର୍ବିଶ୍ୟନ୍ତ ବନାତ ବନ, ଗୋଟେ ବନ ପରେ ଆଉ ଗୋଟେ ବନ ଆଉ ଗୋଟେ ପରେ ଆମ ବନ, ଏମିତି ହିଁ ପ୍ରବେଶ କରିଗଲେ, କେଉଁଠି ପ୍ରବେଶ କରିଗଲେ, ଇସିକାଟ ବି ନିର୍ବିଶୁ କ୍ରାନ୍ତନ୍ତୁ ଦାବତା ଆସିଲା, ସେଠି ଭିତରକୁ ବସି କାନ୍ଦିଲେ ସବୁ ଭୋଉ ହୋଇକି ରଡ଼ି ଛାଡ଼ୁଛନ୍ତି, ଆଉ କୋଉ ବନକୁ ବସିଗଲେ, ମୁଞ୍ଜାଟବିର ଏଇ ବନ ଭିତରୁ କୋଉଟା ମାନେ ଆମର ବେଦ ବନ ଭିତରୁ ପଶିଗଲେ, ଦାବେନ ଗ୍ରୀଷ୍ମ ସୂର୍ଯ୍ୟ ତପ ତାପେନ ଉତ୍ଥାପ ତାପେନ, ବେତ ଗୁଡା ଭାରି ଭାରି ଘଞ୍ଚ, ତା ଭିତରେ ବସି ତା ଭିତରେ ବସିବା ବେଳକୁ ସେ ଗରମ ଦିନକୁ ସୀତା ଭିତରୁ ଗରମ ପ୍ରଚୁର ଗରମ ବାହାରିଛି, ସେ ଗରମକୁ ସହି ନ ପାରିକି ସେମାନେ କାନ୍ଦୁଛନ୍ତି, କାନ୍ଦିବାର ଆଉ ଗୋଟେ କାରଣ ହେଲା, ଆଉ କାହିଁକି କାନ୍ଦୁଛନ୍ତି ନା, ଗ୍ରୀଷ୍ମ ତାପ କେଣେ ଶୋଷ ଲାଗିଲା, ବନାତ ବନ ବନାତ ବନ ଭିତରୁ ପଳେଇଲେ, ଯୋଉମାନେ ବହୁତ ଦୂରକୁ ପଳେଇଗଲେ, ସଖାମାନେ ତାଙ୍କ ଖେଳୁଛନ୍ତି କ୍ରୀଡ଼ାରେ ଆସକ୍ତ ହେଇଯାଇଛନ୍ତି, এই সময় ভিতরে পশ্যন্ত পশু গোপা কৃষ্ণ রাম গোপা কৃষ্ণ রাম দয়োস্তদা জ্ঞাতা নোতাপনা বিদু বিচিন্নন্তু গবাগতিম জ্ঞাতা নোতাপনা বিদু বিদু না বিদু গোপ গোপী সহক প্রেম নাম আবৃত জ্ঞান আচ্ছা গোপগণ সেমান সব খুঁজিলে গোপ কেউটে অনেক কাবি মানে আর জ্ঞান এটি যদি লিখুছেন গো বিষয়ক জ্ঞান তাঙ্ক জ্ঞান আবৃত মানে গাঈকে এত ভালো পাওয়া যেত দেখিদেলে গাই তাঙ্কর নাহান্তি লিখুছেন তে অপশ্যন্ত পশু পশু না এটা পশু শব্দ কাহিঁ লাগে যে এটি অজা অছন্তি মহিষি অছন্তি সেটা পশু গোমাতা পশু নন্তি তে অপশ্যন্ত পশু গোপা কৃষ্ণ রামদয়স্তদা রামকৃষ্ণ সহ গোপ মানে সে দেখিলে কোণ অপশ্য দেখিয়া পাইলে কাহ অজা মহিষী গোমাতা দেখিয়া পাইলে যাতা তাহাপন বিদু বিচন্ত গবাগতি যাতা অনুতপ্ত সাক্ষাৎ বহুত চাইনিবে না গছ প্রজড়ি চাইনিবে সব খুঁজিবে আ পাইলে অনুতাপ কলে আচ্ছা ভগবান কোন কৃষ্ণ অনুতাপ করছেন সখা মানে কোন অনুতাপ করছেন গোমাতাঙ্ক বিষয়ে সেটি সেটি কুছেন গো বিষয় এক প্রেমণে প্রেমণে এবং আবৃত জ্ঞান সেমানে অন্বেষণ করছেন অনুতপ্ত চিত্তরে কাহিঁকি না গায়িক বিষয়ে প্রেমরে তাঙ্কর জ্ঞান আবৃত গোমাতাঙ্ক বিষয়ে তাঙ্ক প্রেমরে তাঙ্কর জ্ঞান আবৃত হয়েছিল শ্যামলী ধবলী যে গোমাতা মানে শুধিলে তাঙ্কে কেমিতি স্নেহ করুলে কেমিতি সে ভাবিলে আউ গোমাতা বা গাভী আউ মিলিবে জ্ঞান পুরা আবৃত হয়ে ঘরু গেলে নন্দ কোণ কহবে যশোদা কোণ কহবে মা মানে কোণ কহবে পুরা বিচলিত হয়েকি সে পুরা অনুতপ্ত হয়ে এটা গায়ে বি অনুতপ্ত হয়েকি না গায়ে বি তারপরে তাপিত হয়েকি তৃষ্ণা তাকে জাগ্রত হয়েছি সে কোণ করছেন সে বি আমার এটি মানুষ ক্রন্দন করছেন এনে সখা মানে কাঁদি কাঁদি যাচ্ছে গোবি সঙ্গে আম গায়ে হজিগলে কোণ হব কোণ নাই নন্দ মান কোণ বাবা কোণ কহবে সখা মানে হচ্ছেন পিতা মাতা কোণ কহবে এইভাবে ভাবিকি সে যাচ্ছেন তৃণীস্তৎ খুরত ছিন্নি গোস্পদেইরঙ্কিতে গবাম মার্গম নগবন সর্বান্নস্ত জিব্যামি চেতস তাসম গবা খুরে দন্তভিশ্চ ছিন্নি তৃণে গোস্পদেই অঙ্কিতে ভূপ্রদেশে লক্ষিতে গবাম মার্গম নষ্ট জীবা বিগত জীবিকা সাধন এটা চাহুচন্তি সে ভাবুচন্তি মানে চিত্ত পুরা ক্ষিপ্ত হয়েছে উদ্বেলিত হয়েছে আমার জীবিকাটা বুড়ি ভগবান চিন্তা করেন গাই চালিগেলাম না আমার জীবিকা বুড়িছে গোমাতা হি জীবিকা প্রকৃত লোকমানে কোন অলস হয়ে গেলে গোমাতা কু সেবা কলে তৃণ গোমাতা গাই রে কোণ তোমার সব কিছু গোটে পেস্ট কিনলো কেতে না খরচ করছ পেস্ট গোটে কিনছো কেতে না 40 টাকা গোটে মাসে 40 টাকা খরচ করছে করি রোগ রোগ তৈরি প্লাস্টিকটা গোটে সকালে গোটে প্লাস্টিকটা দাঁত মারি 40 টাকা খরচ হয়ে গেছে গোমাতা রে ঘষি গেলে তো গ্যাস 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 বঞ্চিল পাউসার ঘষিল পাউসার বাসন বাজার মানে সব বাসন বাজার কেতে না খরচ হয়েছে সব যাচ্ছে আগরু সব গাঁরে গোটা শুতিল না গাঁরে তো কি সর্প নথিলা আমি ছোট পিলাবেলা গাঁরে কি সর্প নথিলা না না পাউসার বাজুতে লুগাপটা সফা করিয়া পাই গোটে ফল থিলা ইঠা ফল কুহতে ଏଇଟା ଗଛର ଫଳ ହଁ ଆକାଶୀ ଗଛ ନାହିଁ ଏଇଟା ଇଠା ହଁ ଏବେ ଆକାଶୀ ଗଛ ଏତେବେଳେ ଆକାଶୀ ନଥିଲା ଇଠା ଫଳ ତ କମ କହୁଛି କଣ ଛୋଟ ପିଲା ଜାଣି ଏଠି ଏଠି ଦେଇଦେଶ ଅର୍ଥ ତା ଘର ପାଣ ପକେଇଦେବ ତାକୁ ସଫା କରିବ ରଜକ ମାନେ ଯେଉଁମାନେ ସେମାନେ ସବୁ ସଫା କରିଦେଲ ନା ତାକୁ ଲୁଗା ଦେଇଦେଲେ ସେମାନେ ସଫା କରିବ ତାପରେ ବାହାରିଲା ସୋଡ଼ା ତାପରେ ମୁଣ୍ଡା ସାବୁନ ତାପରେ ଲାଇଭ୍ ହୁଏ ନା ଓକେ ତାପରେ ଲାଇଭ୍ ହୁଏ ତାପରେ ବି ହଜାର ଡିଟର୍ଜେଣ୍ଟ ପାଉଡର ବାହାରିଲା ସେତେବେଳେ କଣ ଥିଲା ତାହେଲେ ଇଠା ଫଳ ଗୁଡା ଥିଲା ନା ଇଠା ଫଳ ଗୁଡା ସୁଯୋଗ ସବୁ ଇଏ କରନ୍ତି ତାପୂର୍ବରୁ କଣ ଥିଲା ଲୁଗାପଟା ଯୋଉ ସଫା କରୁଥିଲେ ଦେହ ସଫା କରୁଥିଲେ ମାଟି ମାଟିରେ ଭଗବାନ ସବୁ ପ୍ରକୃତି ଜିନିଷ ଗୋମାତା ରହିଲେ ସବୁ ତୁମକୁ ସବୁ ସବୁ ତୁମକୁ ମିଳିଲା ଗୋବର ଦେହ ଲିପି ହେଲେ ସବୁ ଗୋମୂତ୍ର ସ୍ନାନ କରନ୍ତି ଗୋମୂତ୍ର ଯେଉଁମାନେ ବିଭିନ୍ନ ରୋଗ ହୁଏ ସବୁ ଚର୍ମ ରୋଗ ବିଭିନ୍ନ ଜିନିଷ ହୁଏ ସେମାନେ ଗୋମୂତ୍ର ସ୍ନାନ କରନ୍ତି ପୁରା ଗୋମୂତ୍ର ସ୍ନାନ କରନ୍ତି ରୋଗ ବହୁତ ଦେହ ଚର୍ମ ରୋଗ ହେଉଛି ଗୋମୂତ୍ର ସ୍ନାନ କରି ଗୋବର ମାଟି ମିଶିକି ଲିପିଦେଲେ ଶରୀର ସୁସ୍ଥ ସୁସ୍ଥ ରହିଲେ ନଷ୍ଟ ଜୀବିକା ଉପାୟ ଥିଲେ ଗାଭୀ ଆଉ ଭୂମି ଜମି ସେଥିପାଇଁ ରୂପ କହୁଥିଲେ ଗୋଟିଏ ଏକର ଜମି ଗୋଟିଏ ଗାଈ ଗୋଟିଏ ଗାଈ ବା ଦୁଇଟି ଗାଈ ଯଥେଷ୍ଟ ଗୋଟେ ଲୋକ ପାଇଁ ଗୋଟେ ଏକର ଜମି ଆଣନ୍ତି ଏତେ ଗୋଟେ ଜମି ଗୋଟେ କେତେ ଗୋଟେ ଜମି ତୁମେ କେତେ ଚାଷ କରିବ ଧାନ ହେଇଗଲା ଗୋଟେ ପରିବାର ଆରାମସେ ଚଳିବ ପୁଣି ପନିପରିବା ଅଲଗା ସେଦିନ ପରିବା ଅଲଗା ଲୋକଙ୍କର ଧନ ଭଗବାନ କହୁଛନ୍ତି ଏକା ଧନ ନଷ୍ଟ ଜୀବ ନଷ୍ଟ ଜୀବ୍ୟା ଏଠି ଲେଖିଲେ ନା ନଷ୍ଟ ଜୀବ୍ୟା ବିଚେତ ପୁରା ଅଜ୍ଞାନ ହେଇଗଲେ ଆମ ଜୀବିକା ବଢିଗଲା ଗୋବା ତ ନାହାନ୍ତି ଆମେ କେମିତି କ୍ଷୀର ଖାଇବୁ କେମିତି ବଞ୍ଚିବୁ କଣ କରିବୁ ଏଇଭଳିଆ କ୍ଷୀତ ଚିତ୍ର ଅନ୍ୱେଷଣ କରୁଛନ୍ତି ଗାଈମାନେ କୁଆଡେ ଯାଇଛନ୍ତି କେମିତି ପାଇଲେ ଏଠି ଛୋଟ ପାଦ କହୁଛନ୍ତି ତାସାମ ଗବା କ୍ଷୀରେ ତଦ୍ଭିଶ୍ଚହ ଛିନ୍ନେଇ ତୃଣେ ଗାଈମାନେ ଯଦି ଚୁପଚାରି ଯାଇଥିବେ କଣ ହେଇଥିବ ଦାନ୍ତରେ ତା ଘାସ ଗୁଡ଼ା ଖାଇକି ଯାଇଛନ୍ତି ତାଙ୍କର ଯେମିତି ସବୁ ମେସିନ୍ରେ କାଟନ୍ତି ସେମିତି ଗାଈମାନେ ଯେଉଁଠୁ ଖାଇବେ ଦେଖିଲେ ଜାଣିଦେବ ସେ ଏରିଆଟା ପୁରା ପୁରା ସାଇଜ୍ କରିକି ସେ ଖାଇବେ ଉଠେଇବେ ନା ଉପର ଉଠାରେ ଦେଖିନା ଉପର ଉଠାରେ ଜିଭାରେ ମିଶିକି ଉଠେଇଦେବେ ଉଠେଇ ଛାଡ଼ିଦେବେ ତାଙ୍କ ଆଉ ସେ ପୁରା ସେଇ ଚିହ୍ନଟାକୁ କୃଷ୍ଣ ବଳରାମ ସଖାମଣ ସବୁ ଦେଖି ଦେଖିବା ଯାଉଛନ୍ତି ଦାନ୍ତରେ ଘାସ ସବୁ କଟା ହେଇଛି ଆଉ କ'ଣ ଦେଖୁଛନ୍ତି ଦ୍ୱିତୀୟ ଗୋଷ୍ପଦେ ବାକି ଦେଇ ଭୂପ୍ରଦେଶ ଗୋପ୍ରଦେଶ ଭୂମି ଗୋପଦେଇ ଅଙ୍କି ଦେଇ ଭୂପ୍ରଦେଶ ବକ୍ଷିତ ଗବା ମାର୍ଗମ ଗାଈମାନେ ଏ ମାର୍ଗରେ ଯାଇଛନ୍ତି ବୋଲି ଦୁଇଟି ଉପାୟରେ ଜାଣୁଥିଲେ ପ୍ରଥମ ହେଲା ଛିନ୍ନ ତୃଣ ଗାଈମାନେ ଭୋଜନ କରିକି ଯାଇଛନ୍ତି ତୃଣକୁ ଏବଂ ଦ୍ୱିତୀୟ ହେଲା ତାଙ୍କର ପାଦରେ ଭୂମି ଅଙ୍କିତ ହୋଇଥିଲେ ଅଙ୍କିତ ସତ ମାନେ ଗୋବାଦମାନେ ଯେଉଁ ପାଦରେ ଯାଇଥିବେ ତାଙ୍କର ପାଦରେ ଯଦି ପଡ଼ିଥିବ ଭାରି ସୁବିଧ ହୁଏ ଭାରି ସୁନ୍ଦର ଦେଖାଯାଏ ଗୋବା ତାଙ୍କର ପାଦ ସେ ଅଙ୍କିତ ହେଇଛି ସେ ତ ଜାଣିଥିଲେ ଗୋହର ପ୍ରଦେଶରେ କେଉଁଠି ରହୁଛନ୍ତି ମୁଁ ଜାଟବିରି ବେତବନ ଭିତରେ ବସୁଛନ୍ତି ସେ ଆଉ ଅନ୍ୱେଷଣ କରିକରି ଯାଇ କୃଷ୍ଣ ମାର୍ଗ ଅନ୍ୱେଷଣ କରିବେ ନଷ୍ଟ ଜୀବ୍ୟା ବିଗତ ଜୀବିକା ସାଧନ କେମିତି ଯାଉଥିଲେ ତାଙ୍କର ମନୋଭାବ ଯେ ଆମ ସବୁ ଜୀବିକା ଚାଲିବ ଭଗବାନ କାଇଁ ଚରଉଥିଲେ ଭଗବାନ ଆଉ କିଛି ବହୁତ କିଛି ସେ ଗାଈ ଚରିବାର ସୁଖଟାକୁ ସେ ମଥୁରା ଦରକାର ବୁଲି ପାରୁନଥିଲେ ଗୋମାତାମାନଙ୍କ ପଛରେ ବୁଲିବା ସେମାନେ ପ୍ରକୃତ ଜୀବନରେ ଚିତ୍ତମୁକ୍ତ ଯେଉଁମାନେ ହବା ପାଇଁ ଚାହାନ୍ତି ସେମାନେ ସବୁବେଳେ ଗାଈର ପାଖରେ ରହିବେ ଗୋମାତାଙ୍କର ଏମିତି ଶକ୍ତି ରହିଛି ଜଣେ ବ୍ୟକ୍ତି ତାଙ୍କ ପାଖରେ ରହିଲା ମାନେ ସେ ସବୁବେଳେ ଚିତ୍ତର ମୁକ୍ତ ଶାନ୍ତ ହେଇଯିବ ତା ସ୍ନେହଟା ବଢେ ଗୋଟେ ଜୀବନ ହୃଦୟଟା ଯେଉଁ କୋମଳ ହୁଏ କେବଳ ଜଣଙ୍କ ପାଖରେ ରହିବେ ଗୋମାତା ସେ ବାଧ୍ୟ ସଫ୍ଟ ନେଚର ହବ ତାଙ୍କ ଏତେ ଶକ୍ତି ଅଛି କାରଣ ସେ ସବୁବେଳେ ତୁମକୁ କ'ଣ କରିବେ ସ୍ନେହ ଦେବେ ଦେବା ଦେବୀ ଭଗବାନଙ୍କର ଅତି ପ୍ରିୟ ଭଗବାନଙ୍କୁ ଏତେ ସୁଖ କୃଷ୍ଣ ବଳରାମଙ୍କୁ ଏତେ ସୁଖ ମିଳୁଥାଏ ଗୋଚାରଣରେ ସେଥିପାଇଁ ସବୁକିଛି ଭାବୁଥିଲେ ମଥୁରା ଦ୍ୱାରକା ସବୁବେଳେ ଯାଇଥିଲେ କେବେ କେବେ ସୁଖ ପାଇନ ସେ ବୃନ୍ଦାବନର ଶୁଭଟା ବୃନ୍ଦାବନର ସୁଖ ହୁଏ ଗୋଚାରଣ ସୁଖ ସଖା ସଖୀମାନଙ୍କ ସହିତ ଝୁଲିଲା ସେଟାକୁ ସ୍ମରଣ କର ଗୋ ଗୋପୀ ବୃନ୍ଦାବନ ଗୋପ ଗୋ ଗୋପୀ ବୃନ୍ଦାବନ ଯମୁନା ଗୋବର୍ଦ୍ଧନ ଏସବୁ ତାଙ୍କର ପୁରା ଭଗବାନ ନେଇକି ତାଙ୍କ ଜୀବନର ଆଲମ୍ବନ ସଦୃଶ ତାଙ୍କୁ ଲାଗୁଥିଲେ ଆଙ୍କ ବିନା ବଞ୍ଚିବ ମୋ ପାଇଁ ଅସମ୍ଭବ ଗାଭୀ ବିନା ବି ନଷ୍ଟ ଜୀବି ମୋର ଜୀବିକା ଚାଲିଗଲ ଗୋପ ବିନା ବି ତାଙ୍କୁ ବଞ୍ଚିବା କଷ୍ଟ ସବୁ ଶୂନ୍ୟ ଲାଗୁଥିଲା ତେଣୁ ଏଭଳି ଭାବରେ ପ୍ରବେଶ କରିଛନ୍ତି କାଲି ଶୁଣିବା ପ୍ରବେଶ କରିଛନ୍ତି କାଳିଆର ସଖା କିଏ ଥିଲା କାଳିଆର ସଖା ଯେ ଅଗ୍ନି ଲଗେଇଥିଲା କାଳିଆର ସଖା ଯିଏ ଆସିଥିଲା କାଳି ସେଦିନ ଅଗ୍ନି ଲଗେଇଥିଲା ନା ଦେବାଗ୍ନି ଲଗେଇଥିଲା କାଳିଆ କାଳିଆକୁ କାଳିଆ ପ୍ରଭାସରୁ କେମିତି ଅଗ୍ନି ଦେବାଗ୍ନି ଲଗେଇଥିଲା ନା ସେଦିନ ସେ କାଳିଆର ସଖା ଯେଉଁଦିନ କାଳିଆ ଦମନ ଦମନ ଲୀଳା ହେଲା ସମସ୍ତେ ପଳେଇଗଲେ ସରି ସମସ୍ତେ ଯମୁନା କୂଳରୁ ଦୂର କିଛି ବାଟ ଦୂରକୁ ଆସିକି ଆଉ କିଏ ଗଲେନି ସବୁ ରହିଲେ ସେତେବେଳେ କ'ଣ ଲାଗିଥିଲା ଦେବାଗ୍ନି ଲାଗିଥିଲା ଅଗ୍ନି ଲାଗିଥିଲା କି ନାହିଁ ସେ କାଳିଆର ସଖା ଥିଲା ତାର ସଖା ଇଏ ଚକ୍ରବାଦ କହୁଛନ୍ତି କିଏ କିଏ ମହାଜନ କୁହନ୍ତୁ ଚକ୍ରବାଦ ଟିକାଟ ଚକ୍ରବାଦ ଲେଖିଲେ ସେଠି ତ ସେ ଅଗ୍ନି ଲଗେଇଦେଲେ ଥରେ କିଏ କାଳିଆର ସଖା ବର୍ତ୍ତମାନ ଇଏ କିଏ ଲଗଉଛି ନା ଇଏ ହେଉଛି ସେଇ ସଖା ତାର ସଖା ସିଏ ଦେଖୁଛି ବର୍ତ୍ତମାନ ଗୋଟେ ସୁଯୋଗ ମିଳିଛି ଗାଭି ଆଉ କୃଷ୍ଣ କୃଷ୍ଣ ସେ ବନ ଭିତରେ ଯେଉଁ ପଶି ବେତବନ ବେତବନ ଧରିଛ ବେତବନ ଧରିଲା ମାନେ ନିହାତି ତ କରିପାରିବନି ଭାରି ଘଞ୍ଚ ତା ଭିତରେ ଶୁଖିଲା ପତ୍ର ଲାଗିଲା ମାନେ ଧରୁନ ଆଉ ଏମାନେ ଗହର ଭିତରେ ପଶି ଯାଇଛନ୍ତି ଆଉ କୃଷ୍ଣ ବର୍ଣ୍ଣ ଲାଇନ୍ ପଶି ଯାଇଛନ୍ତି ଆଉ ଚାରିକର ବେତବର୍ଣ୍ଣ ଅଛି ତେଣୁ ସେ ତାର ସମସ୍ତେ ତ ଭିତରେ ଅଛନ୍ତି କେଉଁଠି କୃଷ୍ଣ ବଳରାମ ସହିତ ସଖା ମାନଙ୍କ ସହିତ କାବ୍ୟ ମାନେ ଭିତରେ ଅଛନ୍ତି ଚାରିକର ସେ ଅଗ୍ନି ଲଗେଇ ସିଏ ହଉଛି ୟାର ସଖା କାର ଯିଏ ଦାବାଗ୍ନି ଲଗେଇଥିଲା ତାର ସଖା ତାର କୃଷ୍ଣ ବଳରାମ ପୁଣି ସଖା ମାନେ ପୁଣି ପ୍ରାର୍ଥନା କରିବେ ପୁଣି ପ୍ରାର୍ଥନା କରିବେ ବ୍ରଜବାସୀ ମାନଙ୍କର ଇଏ ହଉଛି କୃଷ୍ଣଙ୍କ ପ୍ରତି ଅନାବିଳ ପ୍ରେମ ମମତା ସ୍ନେହ ଏତେ ବିପଦ ପରେ ବି କେତେବେଳେ ସେ ମମତାକୁ ହରେଇ ନାହାନ୍ତି ଆଉ ଭକ୍ତକୁ ଶିକ୍ଷା ଦେଉଛନ୍ତି ସବୁବେଳେ ଭଗବାନ ଭଗବାନଙ୍କର ଭକ୍ତ ସେ ସୁରକ୍ଷିତ ଅବସ୍ଥାରେ ଥାଏ ଯେତେବେଳେ ଯେତେବେଳେ ସେ ସେବା କରୁଛି ତାପରେ ତା ନିର୍ମଳ ଭାବନାରେ ସେ କିଛି କରୁଛି ଭଗବାନଙ୍କ ପାଇଁ ତା ପାଇଁ ଯାହା କିଛି ଆସିବ କୃଷ୍ଣ ତାକୁ ସୁରକ୍ଷା ଦେବେ ହରେ କୃଷ୍ଣ ଜୟ ଭାଗବତ ଶ୍ରୀ